ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतं दशमस्कन्ध 62 अध्याय श्लोक संख्या 12। बाणस्य मंत्री कुंभांड बाणस्य मंत्री कुंभांड चित्रलेखा च तत्सुता चित्रलेखा च तत्सुता सख्य पृच्छत् सखीं मूषां सख्य पृच्छत् सखीं मूषां कौतूहल समन्विता कौतूहल समन्विता बाणस्य मंत्री कुंभांडः चित्रलेखा च तत्सुता सख्य पृच्छत् सखीं मूषां कौतूहल समन्विता बाणस्य मंत्री कुंभांडः चित्रलेखा च तत्सुता सख्य पृच्छत् सखीं मूषां कौतूहल समन्विता बाणस्य मंत्री कुंभांडः चित्रलेखा च तत्सुता सख्य पृच्छत् सखीं मूषां कौतूहल समन्विता बाणस्य मंत्री कुंभांड चित्रलेखा च तत्सुता सख्य पृच्छत् सखीं मूषां कौतूहल समन्विता बाणस्य मंत्री कुंभांडः चित्रलेखा च तत्सुता सख्य पृच्छत् सखीं मूषां कौतूहल समन्विता बाणस्य मंत्री कुंभांड चित्रलेखा च तत्सुता सख्य पृच्छत् सखीं मूषां कौतूहल समन्विता श्लोकानुवाद। कुंभांड नामरे बाणासुरर एक मंत्री थिला जहार कन्या थिला चित्रलेखा से उषार सखी थिला से गभीर कौतूहल सहित तार सखी को जिज्ञासा कला हरे कृष्ण अवस्थ भक्त सजन मुंद मातृंद आपण मानक भागवत कथा को स्वागत जना जाऊँ ये हूँ सोनितपुर कथा चलती सोनितपुर बाण तर कन्या उषा से आम कही गत काली जे सात तम पश्यंत क्वासी क्वांते बादनी सखीनांग मध्य उतस्तौ विहला व्रीडिता भूषम ये जो रही वैशाख मास ज्येष्ठपक्ष द्वादशी तिथि रात्रि रात्रि स्वप्न समय स्वप्न से गोटे देखी जड़े सुंदर युवक को दर्शन करते संग करते स्वप्न यही स्वप्न विषय में गत काली कहते कि भाव स्वप्न मध्यम भगवान जो व्यवस्था करौतिक जगत से व्यवस्था करभीर भितर जब गभीर भाव प्रवेश करवा से भगवान को दर्शन कर भगवान जीव मान प्रति किभली भाव गभीर प्रेम रही देखा सबु कथार भगवान जो करवस्था भौतिक जगत को यह सृष्टि कर ସବୁ ଜିନିଷରେ ଆମେ ଦେଖିବା ଭଗବାନଙ୍କର ହସ୍ତ ରହିଛି ଏବଂ ସେ ଯେଉଁ କରିଛନ୍ତି ଏହାର ଉଦ୍ଦେଶ୍ୟ ହେଉଛି ଜୀବକୁ ସେ କେତେ ଭଲ ପାଆନ୍ତି ଏଇଟା ତା ଭିତରେ ଏଇଟା କେହି ଦେଖିପାରିବେ ନାହିଁ। ଯେମିତି ଭଗବତ ଗୀତାରେ ଭଗବାନ କହିଲେ କ'ଣ ନା ମତ ପରତରଂ ନାନ୍ୟ କିଞ୍ଚିତ୍ ଅସ୍ତି ଧନଞ୍ଜୟ ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣି ଗଣା ହେବ। ଭଗବାନ ଠାରୁ ଆଉ କିଛି ଅନ୍ୟ କିଛି ଉନ୍ନତତର ସତ୍ୟ କିଛି ନାହିଁ। ଯେଉଁମାନେ କେବଳ ଚିନ୍ତା କରିବେ କେଉଁଟା ପ୍ରକୃତ ସତ୍ୟ କ'ଣ ଆର ପ୍ରକୃତ ଅର୍ଥ କ'ଣ ସବୁ ଜିନିଷ ଭୌତିକ ଜଗତରେ ସବୁ ବସ୍ତୁ ଆମେ ଦେଖିବା ସବୁ ବସ୍ତୁରେ ଦେଖିବା ଭଗବାନଙ୍କୁ ଦେଖିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ସବୁଠି ଭଗବାନ ଦର୍ଶନ କରିବା ଇଏ ହେଉଛି ଅନ୍ତିମ ସତ୍ୟ। ଆର କାରଣ କ'ଣ ତାହାର କାରଣ କ'ଣ ତାହାର ସେ କାରଣର କାରଣ କ'ଣ କାରଣ ସେ କାରଣର କାରଣର କ'ଣ କାରଣ ଏଇଭଳି ଭାବରେ ସର୍ବକାରଣ କାରଣ ଭଗବାନଙ୍କୁ ଦର୍ଶନ କରିବା ସବୁଠି ଭଗବାନ ଉପସ୍ଥିତ ଅଛନ୍ତି। ସବୁଥିରେ ଆମେ ଦେଖିବା ଭଗବତ ଗୀତାରେ ଭଗବାନ ମଥ ପରତର ନାନ୍ୟତ କିଞ୍ଚିତ୍ ଅସ୍ତି ଧନଞ୍ଜୟ ଭଗବାନ ଠାରୁ ଆଉ କିଛି ଉନ୍ନତତର ସତ୍ୟ ନାହିଁ ଇଏ ହେଉଛି ଅନ୍ତିମ ସତ୍ୟ। ଏବଂ ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣି ଗଣାଇବ ଭଗବାନ ଠାରେ ସମସ୍ତେ ରହିଛନ୍ତି ମୟି କ'ଣ ମୟି ସୂତ୍ରେ ମଣି ଗଣାଇବ ଯେଉଁଭଳି ଭାବରେ ମଣି ମଣିର ଗୋଟେ ହାର ରହିଛି ବା ମୁକ୍ତାର ଯେଉଁ ଫୁଲମାଳ ଆମେ କରୁଛେ ଫୁଲମାଳରେ ସୂତାଟାକୁ ଆମେ ଦେଖିପାରୁନି ଖାଲି ଫୁଲ ଦେଖୁଛେ। ତେଣୁ ଯେଉଁମାନେ ବହି ଦୃଷ୍ଟି ରହିଛି ସେମାନେ ଏ ଫୁଲକୁ ଖାଲି ଦେଖିବେ ସେମାନେ ଭିତରଟା ଯେଉଁ ରହିଛି ଏ ସୂତ୍ର ରହିଛି ବା ସୂତା ରହିଛି ତାକୁ ଦେଖିପାରିବେ ନାହିଁ। କେଉଁଠି ନାହାନ୍ତି ବୋଲି ସେ କହିବେ ଭଗବାନ କାହାନ୍ତି କେଉଁଠି ନାହାନ୍ତି। ଏ ଯେଉଁମାନେ ବହି ଦୃଷ୍ଟି ସମ୍ପନ୍ନ ଯେଉଁମାନଙ୍କର ଦୃଷ୍ଟି ଏଇ ଭୌତିକ ଜଗତରେ ହିଁ ରହିଛି ଏ ଦୃଷ୍ଟି ମଧ୍ୟ ଭଗବାନ ଦେଇଛନ୍ତି। ଭଗବାନ ଯେଉଁ ଦୃଷ୍ଟି ଦେଇଛନ୍ତି ଏଇ ଦୃଷ୍ଟି ମାଧ୍ୟମରେ ଆମେ ଭଗବାନଙ୍କର ସତ୍ୟକୁ ଉପଲବ୍ଧି କରିବା। ଏଇ ଦୃଷ୍ଟି ମାଧ୍ୟମରେ ସବୁ ଯେଉଁ ଇନ୍ଦ୍ରିୟମାନଙ୍କୁ ଆମକୁ ଦେଇଛନ୍ତି ସେ ଇନ୍ଦ୍ରିୟମାନଙ୍କ ଦ୍ୱାରା ହିଁ ଭଗବାନ ଦେଇଛନ୍ତି ପ୍ରଦାନ କରିଛନ୍ତି। ଆର ଉଦ୍ଦେଶ୍ୟ ହେଉଛି ଜୀବକୁ ଏତେ ଭଲ ପାଆନ୍ତି ସବୁ ପ୍ରଦାନ କରିଛନ୍ତି ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ଅଛି ଏବଂ ସବୁ ଐଶ୍ୱର୍ଯ୍ୟକୁ ସେ ତାଙ୍କର ଜୀବମାନଙ୍କୁ ପ୍ରଦାନ କରିଛନ୍ତି କୌଣସି ବାଚ ବିଚାର ରଖିନାହାନ୍ତି। ଆମେ ଦେଖିବା ବହୁତ ଧନୀ ବ୍ୟକ୍ତି ଜଣେ ରହିଛି ତାହାର ଯେଉଁ ରହିଛି ସେ ଯେଭଳି ଭାବରେ ଜୀବନଯାପନ କରୁଛନ୍ତି ତାଙ୍କର ଯେଉଁମାନେ ସେବକ ରହିଛନ୍ତି ସେଭଳି ଭାବରେ ସେ ଜୀବନଯାପନ କରିପାରିନଥିବେ। ଏ ଯେଉଁଭଳି ଭାବରେ ଧନର ପ୍ରାଚୁର୍ଯ୍ୟରେ ଜୀବନ ବିତାଉଛନ୍ତି ତାଙ୍କର ସେବକମାନଙ୍କୁ ସେଭଳି ଭାବରେ ସେ ଦେଇନଥିବେ ତ ଐଶ୍ୱର୍ଯ୍ୟ କିନ୍ତୁ ଭଗବାନଙ୍କର ଯାହା ସବୁ ଐଶ୍ୱର୍ଯ୍ୟ ରହିଛି ସବୁ ପ୍ରଦାନ କରିଦେଇଛନ୍ତି ଜୀବଙ୍କୁ କେତେ ଭଲ ପାଆନ୍ତି ଏଥିରୁ ଆମେ ଦେଖିବା। ସବୁ କାର୍ଯ୍ୟରେ ସବୁ ଅବସ୍ଥାରେ ସବୁ ସ୍ଥାନରେ ଆମେ ଭଗବାନଙ୍କ ପ୍ରେମକୁ ଉପଲବ୍ଧି କରିବା ଏଇଟା କେବଳ ଭକ୍ତ ଦେଖନ୍ତି। ପ୍ରେମାଞ୍ଜନ ଚରିତ ଭକ୍ତି ବିଲୋଚନେନ ସନ୍ଥ ସଦୈବ ହୃଦୟେଷୁ ବିଲୋକୟନ୍ତି ଜଂଶ୍ୟାମ ସୁନ୍ଦର ଅଚିନ୍ତ୍ୟ ଗୁଣ ସ୍ୱରୂପଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ତାଙ୍କର ଚକ୍ଷୁରେ ପ୍ରେମ ରୂପକ ଅଞ୍ଜନ ରହିଛି ତେଣୁ ସେ ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି ଭଗବାନଙ୍କୁ ଦର୍ଶନ କରନ୍ତି କ'ଣ ସଦୈବ ହୃଦୟ ସେ ବିଲୋକନ୍ତି ସବୁଠାରେ ଦର୍ଶନ କରନ୍ତି ସଦାଏବ ସବୁ ସମୟରେ ହୃଦୟରେ ମଧ୍ୟ ଭଗବାନଙ୍କୁ ଦର୍ଶନ କରନ୍ତି। ଭଗବାନ ସମସ୍ତେ ହୃଦୟରେ ରହିଛନ୍ତି କିଛି ଭଲ ପାଆନ୍ତି ଏଇଥିରୁ ଆମେ ଜାଣିବା। ତାଙ୍କର ଯାହାଙ୍କର ଉଦ୍ଦେଶ୍ୟ ହେଉଛି ଆମର ଭିତରେ ରହିବାର ହୃଦୟ ସମସ୍ତଙ୍କ ହୃଦୟରେ ରହିବାର ଖାଲି ଆମର ନୁହଁ ମନୁଷ୍ୟମାନଙ୍କର ନୁହଁ ପଶୁପକ୍ଷୀ କୀଟପତଙ୍ଗ ଏଭଳି ଏମିତିକି ବିଷ୍ଠାର କୀଟରେ ମଧ୍ୟ ଭଗବାନ ତାହାର ହୃଦୟ ଭିତରେ ରହିଛନ୍ତି କେତେ ତାଙ୍କୁ ଭଲ ପାଆନ୍ତି ଦେଖନ୍ତୁ ବିଷ୍ଠା ଭିତରେ ମଧ୍ୟ ସେ ରହିଛନ୍ତି ସେ ଜୀବକୁ ଏତେ ଭଲ ପାଆନ୍ତି ଏବଂ ତାକୁ ବ୍ୟବସ୍ଥା କରୁଛନ୍ତି କେମିତି ସେ ତାଙ୍କ ଧାମକୁ ନେବେ ସେଇଥିପାଇଁ ସେ ରହିଛନ୍ତି ଆମ ପାଖରେ ଅନାଦିକାଳରୁ ଆମ ପାଖରେ ରହିଛନ୍ତି ଆମକୁ ଏଇସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଏଇ ଯେଉଁ ଯାହା ସବୁ ବ୍ୟବସ୍ଥା ରହିଛି ଆମେ ଦେଖିଲେ ଏଇ ସ୍ୱପ୍ନ ଗୋଟେ ଆମ କଥା କାଲି କହିଥିଲେ ଏଇଟା ସ୍ୱପ୍ନ ଏଇ ସ୍ୱପ୍ନରେ ମଧ୍ୟ ବହୁତ ସିଦ୍ଧାନ୍ତ ଆମେ ପ୍ରାପ୍ତ ହୋଇପାରିବା। ଗତକାଲି ଆମେ କହୁଥିଲେ ଏ ଶ୍ଳୋକଟି ରହିଛନ୍ତି ଅର୍ଥେ ଅବିଦ୍ୟମାନ ବି ସଂସ୍କୃତି ନ ନିବର୍ତ୍ତତେ ଏ ଭାଗବତ ଅନେକ ସ୍ଥାନରେ ଅନେକ ସ୍କନ୍ଧରେ ଏ ଶ୍ଳୋକଟି ରହିଛନ୍ତି ଇଏ ଏଇ ସ୍ୱପ୍ନ ମାଧ୍ୟମରେ କିଭଳି ଭାବରେ ଭଗବାନ ତାଙ୍କର ପ୍ରେମ ପ୍ରଦର୍ଶନ କରୁଛନ୍ତି ଜୀବକୁ ଏଇଟା ବର୍ଣ୍ଣନା କରାଯାଇଛି। अर्थ अविद्यमान अपि से जिनस नाही स्वप्नरे से प्रकृत वस्तु न था अर्थ जो रही स्वप्नरे जोटा देखुं आम आज बहुत बड़ धनी हो जाइए बहुत ये सब रही केत आनंद स्वप्न देखुचे केत दुखर स्वप्न देखुचे किंतु अर्थ अविद्यमान भी से जहाँ सब देखिले से सब कि न था अर्थ अविद्यमान भी संस्कृति न निवर्तते किंतु तथापि ये जो भौतिक जगत जो संस्कृति चलती से मुक्त हो पारना भगवान जो स्वप्नर व्यवस्था करीव को ये भल पाँच स्वप्न देव देखा द्वारा ये संस्कृति आम मुक्त हो पार केवल स्वप्न विषय जन जो चिंता कर बहुत मनस्तात्विक वृत्ति रही विभिन्न प्रकार विद्या रोच भौतिक जगत में विभिन्न प्रकार विद्या रही गोटे मनस्तत्व रही साइकोलॉजी तार किए पगल होगला कि कौन है किए चिंता कर सब साइकोलॉजी डिपार्टमेंट मन मन उपर के ज्ञान रही गवेषणा कर सब प्राप्त होती ये सब ज्ञान रही मन उपर सब लिखुं मन उपर सब बहुत प्रकार विद्या प्रदान करनस्तात्विकविद फिलोसोफर फिलोसोफर न सॉरी साइकोलॉजिस्ट फिलोसोफर हो दर्शन सी मत गोटे दर्शन दर्शन प्रकृत कथा फिलोसफी ये रही साइकोलॉजी विषय चिंता कर मन मन मनटा के सूक्ष्म कौन जानते से मन वस्तु बस्तर आम से श्रीमद भक्ति स्वरूप दामोदर स्वयं गुरु महाराज कहते वैज्ञानिक मान जो मन को कहते आमर मन प्रकृत मन से नुह से भावती कौन मन कहले माइंड माइंड को से कहते मन जोटाक मो मस्तक रही शरीर ब्रह्मा सब रही मस्तक सब जिन ब्रेन ब्रेन सबस्टांस ब्रेन सबस्टांस तादर से चिंता कर तार मन माइंड बोली कौन से किंतु आमर वैदिक ज्ञान अनुसार माइंड अलग माइंड कौन सी देखिपर ना माइंडटा कौट रही समग्र शरीर को काटिदेले जो काटिक देखिए कौट रही माइंडटा पाईपर ना कौट देखिपर ना जेमती आम कहलु ये जो रही माड़े सूत्र रही से देखिपारती ना तो से भाव मन हूँ कौट रही ये आम जो रही मन बुद्धि अहंकार ये हूँ सूक्ष्म शरीर आमर स्थूल शरीर जो समस्त देखिपुट सूक्ष्म शरीर कहीं देखिपार ना कि सूक्ष्म शरीर को आम देखिपर एक कार्य मध्यम भगवान ये व्यवस्था कर जो मन हूँ ये जो स्वप्न रोच एम स्वप्न जो सूक्ष्म शरीर विषय जाणी बुद्धि जो तीनो अवस्था रही स्वप्न गोटे अवस्था बुद्धि मन एवं अहंकार तीनो जाक तत्व सूक्ष्म तार कौन फिजिकाल एक्जिस्टेन्स ना एत सूक्ष्म रही तार कौन फिजिकाल एक्जिस्टेन्स से पर्यटन रही जोटा जहाँ कह जाए से कौन आकाश इथर इथरटा हूँ फिजिकाल एक्जिस्टेन्स रही कि मन बुद्धि एवं अहंकार आर कौन फिजिकाल एक्जिस्टेन्स ना एत सूक्ष्म सूक्ष्म किंतु स्वप्न बुद्धि ये तीनो स्तर रही जाग्रत सुप्त सुसुप्ति ये तीनो स्तर रही आम बर्तमान जाग्रत रही जाग्रत रही बुद्धि ये गोटे कौन बुद्धि ये गोटे कार्य जाग्रत हो बुद्धि जाग्रत थी आम जाग्रत रही बुद्धि सुप्त अवस्था आम जो शो पड़चे बुद्धि मत शो पड़चे बुद्धि शो पड़े आम शो पड़चे एवं से भाई भाव में बुद्धि जो स्वप्न देखुची आम से स्वप्न देखुचे ये तीनोटी अवस्था रही बुद्धि मन मध्य रही तेणु मनस्तात्विक आम कहार उद्देश्य था मनस्तात्विकविद माने बहुत मनर गवेषणा करसंती प्रकृत मन को एपर्तंत जानी पार ना प्रकृत मन वैज्ञानिक मैंने एपर्तंत जानी ना कौन प्रकृत मन ये हूँ ये भौतिक मन भौतिक स्तर रही मन बुद्धि एवं अहंकार सब भौतिक स्तर रही किंतु जड़े जितेबले ये भौतिक स्तर मुक्त हे तार प्रकृत शुद्ध मन शुद्ध बुद्धि शुद्ध अहंकार आसव तेणु शुद्ध अवस्था से जहाँ कर सब कुछ भगवान सहित युक्त हो पारे से तेणु तथापि मन जो भौतिक अवस्था अच्छी मन को जदि जो मैंने मनस्तात्विक वित्त मैंने ये कथा को जाणी ना मनर ये जो गभर तत्व को जानते ना मन मनर मध्य तीन प्रकार रही धर्म କ'ଣ କ'ଣ? ମନ ହେଉଛି ଥିଙ୍କିଂ ଫିଲିଂ ୱିଲିଂ, ଚିନ୍ତା କରିବ, କିଛି ଅନୁଭବ କରିବ ଏବଂ କିଛି ଅଭିଳାଷ କରିବ। ଏ ମନର ମନର ଧର୍ମ, ମନୋଧର୍ମ, ମନସ୍ତାତ୍ତ୍ୱିକ ଭିତ୍ତମାନେ ଏଇଟା ଜାଣିଛନ୍ତି। ତେଣୁ ଏ ଯେଉଁ ରହିଛି, ଏ ମନ ଖୋଜି ବୁଲୁଛି, ଆନନ୍ଦ ଖୋଜି ବୁଲୁଛି, ଚିନ୍ତା କରୁଛି କେମିତି ଆମେ ସଂକଳ୍ପ ବିକଳ୍ପ କରୁଛି, ଏଇଟାରେ ଆମେ ଆନନ୍ଦ ପାଇପାରିବା, ଏଇଟା ପାଇପାରିବା ନାହିଁ, ଏଇଭଳି ଭାବରେ ଖୋଜି ବୁଲି ଚାଲୁଛି ଅନନ୍ତ କାଳ ଧରିକିରି ମନ। ଏବଂ ବୁଦ୍ଧି ମଧ୍ୟ ସେହିଭଳି ଭାବରେ, ବୁଦ୍ଧି ମନଠାରୁ ଆହୁରି ଅହଙ୍କାର ଆହୁରି ସୂକ୍ଷ୍ମ ହେଉଛି ବୁଦ୍ଧି। ବୁଦ୍ଧିରେ ମଧ୍ୟ ଆମେ ବହୁତ ପ୍ରକାର ଅବସ୍ଥା ରହିଛି, ବୁଦ୍ଧିର ଜ୍ଞାନ ମଧ୍ୟ ରହିଛି, ବୁଦ୍ଧିର ଗୋଟେ ଅବସ୍ଥା ମଧ୍ୟ ଜ୍ଞାନ, ବୁଦ୍ଧିର ଏଇସବୁ ଜ୍ଞାନଟା ରହିଛି ବୁଦ୍ଧି ମାଧ୍ୟମରେ। ତେଣୁ ଏ ଯେଉଁ ସ୍ୱପ୍ନ ମାଧ୍ୟମରେ ଜଣେ ଭଗବାନଙ୍କୁ ଜାଣିପାରିବ, ସ୍ୱପ୍ନ ମାଧ୍ୟମରେ, ସ୍ୱପ୍ନ ମାଧ୍ୟମରେ ସ୍ୱପ୍ନଟା ଯେମିତି ସ୍ୱପ୍ନ ଯେତେବେଳେ ଜଣେ ଅର୍ଥେ ଅବିଦ୍ୟମାନ, ଏଇଟା ବିଭିନ୍ନ ଭାଗବତରେ ଅନେକ ଶ୍ଲୋକ ରହିଛି, ଏଇ ଏହି ଶ୍ଲୋକଟି ଅନେକ ସ୍ଥାନରେ କୁହାଯାଇଛି। ଏଠି ଭଗବାନ ମଧ୍ୟ ଉଦ୍ଧବଙ୍କୁ କହୁଛନ୍ତି ଏକାଦଶ ସତେଇଶ ଅଧ୍ୟାୟରେ, ଯେ ଅର୍ଥେ ଅବିଦ୍ୟମାନ ବି ଅର୍ଥେ, କେଉଁ ଶ୍ଲୋକରେ ସେଇଟା ଅଛି, ଅର୍ଥେ ଅବିଦ୍ୟମାନ ବି ସଂସ୍କୃତି ନ ନିବର୍ତ୍ତତେ, ଯଦିଓ ସେଠି ନାହିଁ କିନ୍ତୁ ତାର ଏ ସଂସ୍କୃତିରୁ ମୁକ୍ତ ହୋଇପାରୁନାହିଁ, ଅର୍ଥେ ଅବିଦ୍ୟମାନ ବି ସଂସ୍କୃତି ନ ନିବର୍ତ୍ତତେ। କାହିଁକି ଏକାଦଶ ସ୍କନ୍ଧ ଏଇଟା କ'ଣ, ଏକାଦଶ ସ୍କନ୍ଧ ଅଠେଇଶ ଅଧ୍ୟାୟରେ ଏଇଟା କୁହାଯାଇଛି, ଏକାଦଶ ସ୍କନ୍ଧ ବାଇଶ ଅଧ୍ୟାୟରେ ମଧ୍ୟ କୁହାଯାଇଛି, ତୃତୀୟ ସ୍କନ୍ଧ ସତେଇଶ ଅଧ୍ୟାୟରେ ମଧ୍ୟ କୁହାଯାଇଛି, ଅନେକ ସ୍ଥାନରେ ଏ ଶ୍ଲୋକଟି ରହିଛି। ଏ ସ୍ୱପ୍ନ ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିବା, ସ୍ୱପ୍ନ ମାଧ୍ୟମରେ ଅର୍ଥେ ଅବିଦ୍ୟମାନ ବି ସଂସ୍କୃତି ନ ନିବର୍ତ୍ତତେ, ଯଦିଓ ଆମେ ସ୍ୱପ୍ନ ଦେଖୁଛେ ବହୁତ ଜିନିଷ ରହିଛି ସ୍ୱପ୍ନରେ, ଏଇଟା ଦେଖିଲେ ସେଇଟା ଦେଖିଲେ ଆଉ ବହୁତ କୋଟି କୋଟି ଟଙ୍କା ଧନ ପ୍ରାପ୍ତ ହୋଇଗଲେ, ଏଇଭଳି ଭାବରେ ରହିଛି, କିନ୍ତୁ ତଥାପି ସେ ଯେଉଁ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛି ସେଥିରୁ ସେମାନେ ମୁକ୍ତ ହୋଇପାରୁନାହାନ୍ତି। ଧ୍ୟାୟତ ବିଷୟାନ୍ ପୁଂସ, କିନ୍ତୁ ତଥାପି ସେଇ ବିଷୟରେ ସେ ଚିନ୍ତା କରୁଛି, ସ୍ୱପ୍ନରେ ଯେମିତି ଚିନ୍ତା କରୁଥିଲା ଏସବୁ ମୁଁ ପାଇଲି ଏସବୁ ଜିନିଷ, ସେଇଭଳି ଭାବରେ ସ୍ୱପ୍ନ ଭାଙ୍ଗିଗଲେ ମଧ୍ୟ ସେ ବିଷୟ ଚିନ୍ତା କରୁଛି, ଧ୍ୟାୟତ ଧ୍ୟାନ କରୁଛି, ଖାଲି ଚିନ୍ତା କରୁନି, ଧ୍ୟାନ ବାରମ୍ବାର ବାରମ୍ବାର ଯେଉଁ ବିଷୟରେ ଚିନ୍ତା କରାଯିବ ସେଇଟାକୁ ଧ୍ୟାନ କୁହାଯିବ। ଧ୍ୟାୟତ ବିଷୟାନ୍ ଅସ୍ୟ ସ୍ୱପ୍ନେ ଅନର୍ଥାଗମ ଯଥା, ତେଣୁ ଏ ସ୍ୱପ୍ନର ଏଇ ଶିକ୍ଷାଟି ରହିଛି, ସ୍ୱପ୍ନରେ ଏଇଟା ଅନର୍ଥ, କୌଣସି ଅର୍ଥ ନାହିଁ ତା ଭିତରେ, କିନ୍ତୁ ସେଇଟାକୁ ସେ ଚିନ୍ତା କରୁଛି ଏଇଟା ସତ୍ୟ ବୋଲି, ତେଣୁ ସେହିଭଳି ଭାବରେ। କିନ୍ତୁ ଏଠି ଯେଉଁ ଉଷା ସ୍ୱପ୍ନ ଦେଖିଥିଲେ, ଇଏ ସ୍ୱପ୍ନ ହେଉଛି ବାସ୍ତବ ସ୍ୱପ୍ନ, ଏଠି କହୁଛି ଏଇଟା ଅବାସ୍ତବ ନୁହଁ, ଏଇଟା ଅର୍ଥ ବିଦ୍ୟମାନ, ଏଠି ପ୍ରକୃତରେ ଆସିଥିଲେ ଆଚାର୍ଯ୍ୟମାନେ କହୁଛନ୍ତି, ଏଠି ପ୍ରକୃତରେ ଅନିରୁଦ୍ଧ ଆସିଥିଲେ, କାରଣ ଅନିରୁଦ୍ଧଙ୍କର ହେଉଛନ୍ତି ନିତ୍ୟ ଶକ୍ତି ପତ୍ନୀ ଉଷା, କିନ୍ତୁ ଏଇ ଲୀଳାଟି କରୁଛନ୍ତି, ବିବାହ ଲୀଳା କରୁଛନ୍ତି, ତାଙ୍କର ପ୍ରକୃତରେ ସେ ପତ୍ନୀ, ସେ ଭଗବାନଙ୍କ ଶକ୍ତି, ଏମାନେ ସବୁ ସବୁକିଛି ଭଗବାନଙ୍କ ଶକ୍ତି, ଏମିତି କିଛି ନାହିଁ ଯେଉଁଟା ଭଗବାନଙ୍କ ଶକ୍ତି ନୁହଁ, ସବୁକିଛି ଭଗବାନଙ୍କ ଶକ୍ତି, କିନ୍ତୁ ସେଇଟାକୁ ଅନ୍ୟମାନେ କହୁଛନ୍ତି ଏଇଟା ଆମେ ଉଦ୍ଭାବନ କଲୁ, ଆମର ନାଁରେ ରହିଲା, ନ୍ୟୁଟନ ଆଇନଷ୍ଟାଇନ ଇତ୍ୟାଦି ବିଭିନ୍ନ ବୈଜ୍ଞାନିକମାନଙ୍କର ଆମେ ସେ ପଢ଼ୁଛୁ, ଏସବୁ ଉଦ୍ଭାବନ କଲେ ଏ ଶକ୍ତି, ଏ ଉଦ୍ଭାବକ ହେଉଛନ୍ତି ଇଏ, କିନ୍ତୁ ପ୍ରକୃତରେ ଶକ୍ତିର କିଏ, ଶକ୍ତିର ସ୍ରଷ୍ଟା କିଏ, ସେଇଟାକୁ ଏଇମାନେ ଚିନ୍ତା କରିନାହାନ୍ତି ବୈଜ୍ଞାନିକମାନେ, ସେଇଟା କେହି ଚିନ୍ତା କରିନାହାନ୍ତି, ଶକ୍ତିର ସ୍ରଷ୍ଟା ବା ଶକ୍ତି ହେଉଛି ଭଗବାନ, ଶକ୍ତିମାନଙ୍କର ଭଗବାନଙ୍କର। ତେଣୁ ଏ ଯେଉଁ ରହିଛନ୍ତି ଅନିରୁଦ୍ଧଙ୍କ, ଅନିରୁଦ୍ଧ ଉଷାଙ୍କ ସହିତ ପ୍ରକୃତ ମିଳନ କରିଥିଲେ, ପ୍ରକୃତ ମିଳନ କରିଥିଲେ, କିନ୍ତୁ ତାଙ୍କୁ ଲାଗିଲା ସ୍ୱପ୍ନ ଭଳି, ଯେଉଁଭଳି ଭାବରେ ସ୍ୱପ୍ନଟା ଆମେ ଭାବୁଛେ ପ୍ରକୃତ ବୋଲି, ସେଇଭଳି ଭାବେ ପ୍ରକୃତ ଜିନିଷକୁ ମଧ୍ୟ ଆମେ ଭାବୁଛେ ସ୍ୱପ୍ନ, ମାୟା ଜଗତରେ ଏଇଭଳି ଭାବରେ ଲୀଳା ଚାଲିଛି। ଯାହା ହଉ, ଏଇଭଳି ଭାବରେ ଯେତେବେଳେ ସ୍ୱପ୍ନ ଦେଖିଲେ ଉଷା, ସେତେବେଳେ ଆମର କ'ଣ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ, ସେଇଠି ସେ ଦେଖିଲେ ସା ତତ୍ର ତମ ଅପଶ୍ୟନ୍ତି, ଯେତେବେଳେ ନିଦ ଭାଙ୍ଗିଗଲା ଦେଖିଲେ ସେ ନାହାନ୍ତି, କେହି ନାହାନ୍ତି। ତେଣୁ କୁହାସି କାହାନ୍ତି, ଆମେ ଏଇ ଶ୍ଳୋକଟି ଆଲୋଚନା କରିଥିଲେ, କୁହାସି କାହାନ୍ତି ଦିବାଦିନୀ, କୁଆଡ଼େ ଗଲେ ସବୁ, କୁହା କୁହସି କୁହସି, ଏଇଭଳି ଭାବରେ ବିହ୍ୱଳ ହୋଇଗଲେ, କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ସାକ୍ଷୀନଂ ମଧ୍ୟ ଉତ୍ତସ୍ତବ ବିହ୍ୱଳ ବ୍ରିଡ଼ିତା ଭୂଷମ, ତେଣୁ ସେଦିନ ରାତିରେ ଶୟନ କରିଥିଲେ, ସେହି ସମୟରେ ତାଙ୍କର ସଖୀମାନେ ମଧ୍ୟ ରହିଛନ୍ତି, ତାଙ୍କ ସଖୀମାନଙ୍କ ମଧ୍ୟରେ ମଧ୍ୟ ସଖୀନାଙ୍କ ମଧ୍ୟ ଉତ୍ତସ୍ତ, ତାଙ୍କ ମଝିରେ ସେ ରହିଛନ୍ତି, ଚାରିପଟେ ଘେରିକି ରହିଛନ୍ତି ତାଙ୍କର ସଖୀମାନେ, ଆଜ୍ଞା ଭଲ ପାଉଛନ୍ତି, ତାଙ୍କ ସାଙ୍ଗରେ କଥା ହେବେ, ଏସବୁ ହେଇକି ଶୋଇଛନ୍ତି, ସେମାନେ ଶୟନ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ତାଙ୍କର ନିଜ ଭାଙ୍ଗିଲା, କୁଆସି କୁଆସି ବୋଲି କାନ୍ଦିବା ପାଇଁ ଲାଗିଲେ, ବିହୋଳ ହେଇଗଲେ, ସେଇ ସମୟରେ କ'ଣ ଏଇ ଶ୍ଳୋକଟି କୁହାଯାଇଛି, ମାଣସେ ମନ୍ତ୍ରୀ କୁମ୍ଭାଣ୍ଡ, ତାଙ୍କର ସଖୀ ବୋଲି କୁହାଯାଇଛି ନା, ସଖୀ ସଖୀନାଙ୍ଗ ମଧ୍ୟ ତ ସଖୀନାଙ୍ଗ ବହୁବଚନରେ କୁହାଯାଇଛି, ଅନେକ ସଖୀ ଥିଲେ ତାଙ୍କର। ତେଣୁ ତାଙ୍କ ଭିତରେ ମୁଖ୍ୟ ହେଉଛି ଇଏ ଚିତ୍ରଲେଖା। ଆମେ ଗତକାଲି କହିଥିଲୁ ଚିତ୍ରଲେଖା ବିଷୟରେ, ଚିତ୍ରଲେଖା ଏକ୍ସପର୍ଟ, ଚିତ୍ର ସୁନ୍ଦର ଭାବରେ ଚିତ୍ର ଆଙ୍କିଦେବେ। ଆମର ଜଣେ ଅଛନ୍ତି ମାତାଜୀ, ବହୁତ ସୁନ୍ଦର ଭାବରେ ପ୍ରଭୁପାଦଙ୍କର ସବୁ ଚିତ୍ର ଆଙ୍କୁଛନ୍ତି, ଆମେ ଦେଖୁଛୁ ତାଙ୍କୁ। ଏସବୁ ଇଏ ଗୋଟେ ଗୋଟେ କଳା, ଇଏ ମଧ୍ୟ ଗୋଟେ ଯେଉଁ କ'ଣ ଯେଉଁ ଗୁଣ ରହିଛି, ଏଇ ଗୋଟେ ଗୁଣ, ଏସବୁ ଭଗବାନଠାରୁ ରହିଛି, ସବୁ ଗୁଣ ଭଗବାନ ପାଖରେ ରହିଛି, କାହାକୁ କେଉଁ ଗୁଣ ସେ ପ୍ରଦାନ କରିଛନ୍ତି। ମୁଁ ତ କାଲି କହୁଥିଲୁ ସେଦିନ, ଏଇ ଗୁଣ ମାଧ୍ୟମରେ ଭଗବାନଙ୍କୁ ଆମେ ସେବା କରିପାରିବା। ଭଗବାନ ଯେଉଁ ଦେଇଛନ୍ତି ଏ ଗୁଣ ସବୁ ଦେଇଛନ୍ତି, ଆର ଉଦ୍ଦେଶ୍ୟ ହେଉଛି ଭଗବାନ କାହିଁକି ଦେଇଛନ୍ତି, ଭଗବାନ ଦେଇନାହାନ୍ତି ଆମେ ଗୁଣକୁ ନେଇକିରି ଆମେ ନିଜେ ଇନ୍ଦ୍ର ତୃପ୍ତି କରିବା ନା, ସେଇଟା ହେଉଛି ଏ ଗୁଣର ପ୍ରକୃତରେ ଅସଦ୍ବ୍ୟବହାର ହେଲା। ସଦ୍ବ୍ୟବହାର ସେତେବେଳେ ହେବ ଯେତେବେଳେ ସେ ଗୁଣ ମାଧ୍ୟମରେ ଆମେ ଭଗବାନଙ୍କର ଗୁଣଗାନ କରିବା, ଭଗବାନ ଗୁଣଗାନ କରିବା। ତେଣୁ ଇଏ ଯେଉଁ ଚିତ୍ରଲେଖା, ବହୁତ ସୁନ୍ଦର ଚିତ୍ର ଲେଖିପାରନ୍ତି, ସେଥିପାଇଁ ତାଙ୍କ ନାଁ ହେଇ ଚିତ୍ରଲେଖା, ବହୁତ ସୁନ୍ଦର ଚିତ୍ର ଆଙ୍କିପାରନ୍ତି, ବହୁତ ସୁନ୍ଦର। ତେଣୁ ଇଏ ଗୋଟେ କମ୍ପିଟିସନ୍ ରହିଛି, ଡ୍ରଇଂ କମ୍ପିଟିସନ୍। ଆମର ମଝିରେ ମଝିରେ ବିଭିନ୍ନ ସ୍ଥାନରେ କମ୍ପିଟିସନ୍, ଆମେ ଗତ 2 ବର୍ଷ ତଳେ ବୋଧେ କରିଥିଲେ କମ୍ପିଟିସନ୍, ଡ୍ରଇଂ କମ୍ପିଟିସନ୍ ରହିଛି, ବହୁତ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କୁଛନ୍ତି, ଚିତ୍ର ଆଙ୍କିବା ଯେଉଁଠି କଳା, ସେ ତାଙ୍କର ସେ ଗୁଣଟି ରହିଛି, ବହୁତ ସୁନ୍ଦର ଚିତ୍ର ଆଙ୍କିବେ। ଚିତ୍ରଲେଖା ପାଖରେ ସେହିଭଳି ଗୁଣଟି ଥିଲା। ଆଚାର୍ଯ୍ୟମାନେ କହନ୍ତି ଜଣେ ଯୋଗିନୀ ଏଇଟାକୁ ଦେଇଥିଲେ, ଆମର ଯେଉଁ ରହିଛନ୍ତି ପାର୍ବତୀ ଦେବୀ ଦେଇଥିଲେ, ଆଙ୍କୁ ଦେଇଥିଲେ, ଉଷାଙ୍କୁ ଦେଇଥିଲେ। ଏଇ ହେଉଛନ୍ତି କିଏ ନା, ବାଣ ସେ ମନ୍ତ୍ରୀ କୁମ୍ଭାଣ୍ଡ, ବାଣଙ୍କର ମନ୍ତ୍ରୀ ହେଉଛନ୍ତି କୁମ୍ଭାଣ୍ଡ, ବାଣଙ୍କର ମନ୍ତ୍ରୀ ରାଜା, ଯେ ତାଙ୍କର ଜଣେ ମନ୍ତ୍ରୀ ରହିବେ, ଯିଏ ରାଜା ହେବେ, ରାଜର ଏବେ ଯେତେବେଳେ ଆମର କିଏ ଆସିଛନ୍ତି, ଜଣେ ରାଜା ଥିଲେ ଚିତ୍ରକେତୁ, ରାଜା ଥିଲେ, ତାଙ୍କର କୁଟିଏ ରାଣୀ ଥିଲେ, ଏଇଟା ବର୍ଣ୍ଣନା କରାଯାଇଛି କେଉଁ ସ୍କନ୍ଧରେ, ଷଷ୍ଠ ସ୍କନ୍ଧରେ, ଗୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ବି ପୁତ୍ର ନଥିଲେ, ବହୁତ ମନ ଦୁଃଖରେ ରହିଥିଲେ। ତେଣୁ ତାଙ୍କୁ ଯେତେବେଳେ ଆସିଲେ ଦେଖିବା ଦେଖା କରୁଥିଲେ ଯେଉଁମାନେ ସାଧୁ ସନ୍ଥ, ଏମାନେ ସବୁ ସବୁବେଳେ ଚିନ୍ତା କରନ୍ତି କେମିତି ଜୀବମାନଙ୍କୁ ଉଦ୍ଧାର କରିବେ, କିନ୍ତୁ ଭଗବାନ ମଧ୍ୟ ଆମକୁ ଉଦ୍ଧାର କରିବା ପାଇଁ ଆମ ହୃଦୟ ଭିତରେ ରହିଛନ୍ତି। ତାଙ୍କର ନିଜ ଜନ ମଧ୍ୟ ସାଧୁ ସନ୍ଥମାନେ ମଧ୍ୟ ସେଇଭଳି ଚାହାନ୍ତି କିଭଳି ଏ ବଦ୍ଧ ଜୀବକୁ ଉଦ୍ଧାର କରିବେ। ବଦ୍ଧ ଜୀବ ଅବସ୍ଥାରେ ରହିକି ଆନନ୍ଦରେ ଚିନ୍ତା ରହୁଛି, ଭାବୁଛି ଆମେ ଆନନ୍ଦରେ ରହିଛୁ ବୋଲି, ଦୁଃଖକୁ ସୁଖ ବୋଲି ଭାବିକରି ରହୁଛି। ତେଣୁ ସାଧୁସନ୍ଥମାନେ ସେମାନେ ଯାଆନ୍ତି ବିଭିନ୍ନ ସ୍ଥାନକୁ ଯାଆନ୍ତି, ତାର କାରଣ ହେଉଛି ଜୀବକୁ କେମିତି ଉଦ୍ଧାର କରିବେ। ମହତ୍ ବିଚଳନାଙ୍ଗ ନୃଣାଙ୍ଗ ଘୃଣାଙ୍ଗ ଦିନଚେତସାମ ନିଶ୍ରୟ ସାହ ଭଗବାନ କଳ୍ପଥେ ନାନ୍ୟତା କୋଚିତ। ନନ୍ଦ ମହାରାଜଙ୍କ ଗୃହକୁ ଆସିଗଲେ ଗର୍ଗମୁନି, ବସୁଦେବ ପଠେଇଥିଲେ ତାଙ୍କୁ, ଯାହା ମୋର ପୁତ୍ରମାନଙ୍କର ନାମକରଣ କରିବ, ପୁତ୍ର ଜଣଙ୍କର ଆସିଥିଲେ, କିନ୍ତୁ ନନ୍ଦ ମହାରାଜ ତାଙ୍କୁ ସାକ୍ଷାତ ଭଗବାନ ବୋଲି ଭାବରେ ତାଙ୍କୁ ସ୍ତୁତି କରୁଛନ୍ତି। ମହତ୍ ବିଚଳନାଙ୍ଗ ନୃଣାଙ୍ଗ, ଯେଉଁମାନେ ମହତ୍ ବ୍ୟକ୍ତି ସେମାନେ ଯେଉଁ ବିଚଳନ କରନ୍ତି ବା ବିଭିନ୍ନ ସ୍ଥାନକୁ ଯାଆନ୍ତି, ତାର କାରଣ ହେଉଛି କ'ଣ, ଗୃହିଣାଙ୍ଗ ଦିନଚେତସା, ଗୃହରେ ଯେଉଁମାନେ ଗୃହୀମାନେ ରହିଛନ୍ତି ତାଙ୍କର ଚେତନା ବହୁତ, ଯଦିଓ ଉନ୍ନତ ଚେତନା ଭଗବାନ ଦେଇଛନ୍ତି ମନୁଷ୍ୟକୁ, ଗୋଟେ ଉନ୍ନତ ଚେତନା ଦେଇଛନ୍ତି, କିନ୍ତୁ ସେ ଚେତନାର ସଦ୍ବ୍ୟବହାର କରିପାରୁନାହାନ୍ତି, ଅସଦ୍ବ୍ୟବହାର କରୁଛନ୍ତି। ତେଣୁ ଦିନ ନିଚ ସ୍ତରରେ ଅଛନ୍ତି, ଚେତନା ବହୁତ ଉନ୍ନତ ଚେତନା ସେ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ସେ ଚେତନାଟା ପଶୁ ଭଳି ଭାବରେ ସେମାନେ ବ୍ୟବହାର କରୁଛନ୍ତି, ଶତକଡ଼ା 99 ଭାଗ ଲୋକ। ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ, ତାଙ୍କର ଚେତନାର ଉନ୍ନତି କରିବା ପାଇଁ ସେମାନେ ସବୁ ଆସନ୍ତି। ନିଶ୍ରେୟ ସାହେବ ଭଗବାନ, ଜୀବମାନଙ୍କର ଶ୍ରେୟ କେମିତି ପ୍ରଦାନ, ସେମାନେ ଶ୍ରେୟ କେମିତି ପ୍ରାପ୍ତ ହେବେ ସେଇଟାକୁ ଦେବା ପାଇଁ ସେ ଆସନ୍ତି। କଳ୍ପତି ନାନ୍ୟତା କୋଚିତ, ତାଙ୍କର ଅନ୍ୟ କୌଣସି କାରଣ ନଥାଏ। ତେଣୁ ସେହିଭଳି ଭାବରେ ଜଣେ ସାଧୁ ଆସିଥିଲେ ଏଇ ରାଜା ଚିତ୍ରକେତୁଙ୍କର ଇଏକୁ, କ'ଣ ତାଙ୍କର ରାଜଧାନୀକୁ ଆସିଥିଲେ। ତେଣୁ ସେ ତାଙ୍କୁ ପଚାରିଲେ କ'ଣ ତାଙ୍କ ନାଁ, ସେ ହେଉଛନ୍ତି ଅଙ୍ଗିରା ଋଷି, ଅଙ୍ଗିରା ବ୍ରହ୍ମାଙ୍କର ପୁତ୍ର ଅଙ୍ଗିରା, ଅଙ୍ଗିରା ହେଉଛନ୍ତି, ଅଙ୍ଗିରା ବହୁତ ପ୍ରସିଦ୍ଧ ଜଣେ ଋଷି, ଅଙ୍ଗିରା ଋଷି ବ୍ରହ୍ମାଙ୍କର ପ୍ରଥମେ ଏଇ ଯେଉଁ ସୃଷ୍ଟି କରିଥିଲେ ତାଙ୍କ ଭିତରେ ଏସବୁ ଅଙ୍ଗିରା ରହିଛି। ମରିଚି ଅତ୍ରି ଅଙ୍ଗିରା ପୁଲସ୍ଥ ପୁଲହ କ୍ରଦୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମ, ଏ ଦଶପୁତ୍ର ବହୁତ ପ୍ରସିଦ୍ଧ ପୁତ୍ର ବ୍ରହ୍ମାଙ୍କର। ତେଣୁ ଅଙ୍ଗିରା ଆସି ତାଙ୍କୁ କହିଥିଲେ, ସେଇଠି କହିଥିଲେ ଯେ ଭାଗବତମ ଷଷ୍ଠ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ତମେ ଯେଉଁ ଠିକ୍ ଭାବରେ ଅଛ ତ ସେଇଠି ଏ କଥା ରହିଛି। ରାଜାମାନେ ତାଙ୍କର ଏସବୁ ଯଦି ରହିବେ କ'ଣ ସେ ନା ତାଙ୍କର ମନ୍ତ୍ରୀ ତାଙ୍କ ପାର୍ଷଦ ଏମାନେ ସବୁ ଯେଉଁ ରହିବେ ଠିକ୍ ଭାବରେ ଥିଲେ ରାଜା ଆନନ୍ଦରେ ରହିବେ, ରାଜା ଆନନ୍ଦରେ। ସେଇ ପ୍ରଶ୍ନଟି ପଚାରିଥିଲେ ଅଙ୍ଗିରା ଋଷି, ଯଦିଓ ଅଙ୍ଗିରା ଋଷି ଜାଣନ୍ତି ଯେ ପ୍ରକୃତରେ ଇଏ ଦୁଃଖରେ ରହିଛି, ତାଙ୍କୁ ସେ ଦୁଃଖରେ ଥିବାରୁ ତାଙ୍କୁ କେମିତି ଦୁଃଖରୁ ମୁକ୍ତି କରିବ, ତାଙ୍କୁ କେମିତି ପ୍ରକୃତ ଶ୍ରେୟ ପ୍ରଦାନ କରିବ ସେଥିପାଇଁ ସେ ଆସିଥିଲେ। କିନ୍ତୁ ସେ ଏଭଳି ଭାବେ ପୁତ୍ର କାମନାରେ ରହିଛନ୍ତି, ସେ ଆଉ ଚିନ୍ତା କରୁନାହାନ୍ତି ଅନ୍ୟ କଥା। ଏ ଯେଉଁ ଋଷି ଆସିଥିଲେ ତାଙ୍କଠାରୁ ସେ ଶ୍ରେୟ ଜିନିଷ ପ୍ରାପ୍ତ ହୋଇପାରିଥାନ୍ତେ, କିନ୍ତୁ ସେ ତାଙ୍କୁ ଆଉ ଶ୍ରେୟ ଜିନିଷ ମାଗୁନାହାନ୍ତି। ପ୍ରେୟ ଜିନିଷ ମାଗିଲେ ସେ କାନ୍ଦିବା ପାଇଁ ଆରମ୍ଭ କଲେ, କାନ୍ଦିବା ପାଇଁ ଆରମ୍ଭ କଲେ, କହିଲେ ମୁନିବର ମୋତେ ମୋର ପୁତ୍ର ନାହିଁ, ମୁଁ ବହୁତ ଦୁଃଖରେ ଅଛି, ଏଇଭଳି ଭାବରେ କହିଲେ। ତେଣୁ ଏଇ ଷଷ୍ଠ ସମୟ ପନ୍ଦର ଅଧ୍ୟାୟରେ ସେ ଶ୍ଳୋକଟି ମୁଁ ଦେଖୁଛି, କ'ଣ ସେ ରାଜାଙ୍କର ଏମାନେ ସବୁ ଥିଲେ ସେମାନେ ଆନନ୍ଦରେ ରହନ୍ତି, ସେମାନେ ଠିକ୍ ଭାବରେ ରହିପାରିବେ, ତାଙ୍କର ମନ୍ତ୍ରୀ ପାର୍ଷଦ ଏମାନେ ସବୁ ପ୍ରଜାମାନେ ଆନନ୍ଦରେ ରହିବେ, ମନ୍ତ୍ରୀମାନେ ସବୁ ଠିକ୍ ମନ୍ତ୍ରଣା ଦେବେ, ଏଇଭଳି ଭାବରେ ରହିଛି ରାଜାଙ୍କର। ସେ ଅଙ୍ଗିରା ଋଷି କହିଛନ୍ତି ସେଇଟା, ଏ ଷଷ୍ଠ ସମୟ ପନ୍ଦର ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ମୁଁ ସେଇଟା ଲେଖି ନାହିଁ ତ ତାକୁ ଦେଖିବାକୁ ପଡ଼ିବ, ପଢ଼ିବାକୁ ପଡ଼ିବ। ଏଇଠି କହୁଛନ୍ତି, ଓ କିଙ୍ଗ ବୋଥ୍ ୟୁ ଆଣ୍ଡ ଅସ୍ ୟୁର ଆଡ଼ଭାଇଜର୍ସ ୱାଇଫ୍ସ ମିନିଷ୍ଟର୍ସ ଆଜ୍ ୱେଲ୍ ଆଜ୍ ଏଭ୍ରିଥିଂ ମୁଭିଂ ଆଣ୍ଡ ନନ୍ ମୁଭିଂ ଥ୍ରୁ ଆଉଟ୍ ଦ ଏଣ୍ଟାୟାର କସ୍ମସ୍ ଆଟ୍ ଦିସ୍ ଟାଇମ୍ ଆର୍ ଇନ୍ ଏ ଟେମ୍ପରାରି ସିଚୁଏସନ୍ ବିଫୋର୍ ଆୱାର୍ ବାର୍ଥ ଦିସ୍ ସିଚୁଏସନ୍ ଡିଡ୍ ନଟ୍ ଏକ୍ଜିଷ୍ଟ ଅର୍ ଏଇସବୁ ସବୁ ଜ୍ଞାନ ପ୍ରଦାନ କରିଛନ୍ତି। ଆଉ ଏଇଟା ପରେ ଆସି ଯାଇ ହଉ, ଏ ଯେଉଁ ରହିଛି ମନ୍ତ୍ରୀ ସବୁ ତାଙ୍କୁ ମନ୍ତ୍ରଣା ଦେବେ, ଆମେ ମନ୍ତ୍ର ପାଠ କରି ମହାମନ୍ତ୍ର ହେଉଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ, ଏ ମନ୍ତ୍ର ମହାମନ୍ତ୍ର, ଯେତେ ମନ୍ତ୍ର ଅଛି ସବୁଠାରୁ ଶ୍ରେଷ୍ଠ ମନ୍ତ୍ର ହେଉଛି ଏ ମହାମନ୍ତ୍ର। ଭାଗବତମ ଅଷ୍ଟମ ସ୍କନ୍ଧ ଚବିଶ ଅଧ୍ୟାୟରେ ଏଇଟା କହୁଛନ୍ତି, ଚବିଶ ନା କେଉଁ ଅଧ୍ୟାୟରେ ଚବିଶ କହୁଛନ୍ତି ଶୁକ୍ରାଚାର୍ଯ୍ୟ, ମନ୍ତ୍ରତ ସ୍ତନ୍ତ୍ରତ ଛିଦ୍ରମ ଦେଶ କାଳ ବସ୍ତୁତ ସର୍ବଂ କରୁତ ନିଶ୍ଚିନ୍ଦ୍ର ଅନୁସକୀର୍ତ୍ତନ ଦେବ। ମନ୍ତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ତ୍ରୁଟି ରହିଛି, ଆମେ ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହିଁ ମନ୍ତ୍ରକୁ ବା ଶ୍ଳୋକକୁ ଠିକ୍ ଭାବରେ ଉଚ୍ଚାରଣ କରିପାରୁନାହାନ୍ତି। ତନ୍ତ୍ର କହିଲେ ଏ ଯଜ୍ଞ କର୍ମ ସବୁ ବା ଅନ୍ୟାନ୍ୟ ସବୁ ଯେଉଁ ରହିଛି କର୍ମ ତା ଦେହରେ ମଧ୍ୟ କିଛି ଛିଦ୍ର ରହିଛି, ଭୁଲଭାଲ ହେଇଯାଉ, ତ୍ରୁଟି ହେଇଯାଉଛି। ଏବଂ ସ୍ଥାନ ଅନୁସାରେ ଟାଇମ୍ ସମୟ ଅନୁସାରେ ବସ୍ତୁ ଅନୁସାରେ କିଛି ନା କିଛି ତ୍ରୁଟି ରହିଛି, କିନ୍ତୁ ସର୍ବଙ୍କର ନିଶ୍ଚିନ୍ଦ୍ର ସବୁ କିଛିକୁ ତ୍ରୁଟି ଶୂନ୍ୟ କରିଦେବ ନା ଅନୁସଂକୀର୍ତ୍ତନ ତ ଭଗବାନଙ୍କର ନାମ କୀର୍ତ୍ତନ ଅନୁସଂକୀର୍ତ୍ତନ ଦେବ। ତେଣୁ ଏ ଯେତେ ମନ୍ତ୍ର ରହିଛି ସବୁଠାରୁ ଶ୍ରେଷ୍ଠ ମନ୍ତ୍ର ହେଉଛି ମହାମନ୍ତ୍ର, ହରେ କୃଷ୍ଣ ମହାମନ୍ତ୍ର ଶ୍ରେଷ୍ଠ ମନ୍ତ୍ର। ସେଇଭଳି ଭାବରେ ମନ୍ତ୍ରୀମାନେ ତାଙ୍କୁ ମନ୍ତ୍ରଣା ଦିଅନ୍ତି, ଏଇଭଳି ଭାବରେ ଏ ଶାସ୍ତ୍ର ସେମାନେ ସବୁ ଶାସ୍ତ୍ରଜ୍ଞ ଶାସ୍ତ୍ରଜ୍ଞ ହେଇଥିବେ ମନ୍ତ୍ର, ମନ୍ତ୍ରୀ ମନ୍ତ୍ରୀ କହିଲେ ସେମାନେ ଶାସ୍ତ୍ର ଜ୍ଞାନ ଥିବ, ତେଣୁ ସେମାନେ ସବୁ କେମିତି ଶାସନ କରାଯିବ କେମିତି କ'ଣ କରାଯିବ ମନ୍ତ୍ରଣା ସେ ପ୍ରଦାନ କରନ୍ତି, ରାଜାଙ୍କୁ ମନ୍ତ୍ରଣା ପ୍ରଦାନ କରିବେ। କୁମ୍ଭାଣ୍ଡ ସେଇଭଳି ଭାବରେ ଇଏ ଯେଉଁ ଆମେ ପୂର୍ବ ଅନ୍ୟ ସବୁ କହିଛି ନା ବିଷ୍ଣୁ ପୁରାଣ ଏବଂ ହରିବଂଶରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଶିବଜୀ କ୍ରୋଧ ହୋଇ ପ୍ରକାଶ କରିଛନ୍ତି ତୋର ଯେତେବେଳେ ଧ୍ୱଜା ଭାଙ୍ଗିଯିବ ସେତେବେଳେ ତୋର ସମକକ୍ଷ ଯୋଦ୍ଧା ଆସି ପହଞ୍ଚିବେ, ଏଇଭଳିଆ କହିଥିଲେ। ଏଇଟାକୁ ସେ କୁମ୍ଭାଣ୍ଡକୁ ଯାଇ କହୁଛନ୍ତି ମନ୍ତ୍ରୀଙ୍କୁ, ବହୁତ ଆନନ୍ଦରେ କହୁଛନ୍ତି ଏ ବହୁତ ଶିବଜୀ ମୋତେ ଏଇଭଳି ଭାବରେ ବର ଦେଇଛନ୍ତି, ଯେତେବେଳେ ମୋର ଧ୍ୱଜାଟି ଭାଙ୍ଗିଯିବ ସେତେବେଳେ ମୋର ସମକକ୍ଷ ଯୋଦ୍ଧା ସହିତ ମୁଁ ସମ୍ମୁଖୀନ ହେବି ଯୁଦ୍ଧ କରିବି, ଏଇଭଳି ଭାବରେ ଆନନ୍ଦରେ ସେ ବିହ୍ୱଳ ହୋଇଯାଉଛି। କିନ୍ତୁ କୁମ୍ଭାଣ୍ଡ ଚିନ୍ତାଗ୍ରସ୍ତ ହେଇଯାଉଛନ୍ତି, ମହାରାଜ ଏଇଟା ବଡ଼ ବିପଦ କଥା, ଏଇଟା ଆପଣ ବୋଧେ ଆନନ୍ଦ ନେଉଛନ୍ତି, ଏଇଟା ବହୁତ ବିପଦର ସୂଚନା ଦେଇଛି ଶିବଜୀ, ବିପଦର ସୂଚନା ଆସି ବିପଦ ହେବ, ଯୁଦ୍ଧ ହେବ, ଏସବୁ ଜିନିଷ ସମକକ୍ଷ ଯୋଦ୍ଧା ସହିତ ଯୁଦ୍ଧ ହେଲେ ଅସୁବିଧା ହେବ ଆପଣଙ୍କର, ଏବଂ ସେହି ସମୟରେ ଏସବୁ ବିଭିନ୍ନ ପ୍ରକାର ଯେଉଁ ରହିଛି କ'ଣ ନା ଯେଉଁ କୁହାଯାଏ ଇଲୋମେନ୍ ବା ଏ ଯେଉଁ ବିଭିନ୍ନ ପ୍ରକାର ଅପଶକୁନ ଦେଖାଯାଉଛି, ଅପଶକୁନ ଦେଖାଯାଉଛି, ଏସବୁ ଆ ପରେ ବର୍ଣ୍ଣନା ଭାଗବତରେ ସବୁ ଜିନିଷ ନାହିଁ, ଅନ୍ୟାନ୍ୟ ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ଏଭଳି ଭାବରେ ଅଣଚାଶ ପବନ ବହିବ, ଅଣଚାଶ ପବନ ବହିବ ଯେତେବେଳେ ସେତେବେଳେ ଇଏ ସବୁ ତାଙ୍କର ଧ୍ୱଜା ଭାଙ୍ଗିଯିବ, ଧ୍ୱଜା ଭାଙ୍ଗିଯିବ ଏବଂ ସମସ୍ତେ ବ୍ୟତିବ୍ୟସ୍ତ ହେଇଯିବେ ଏଭଳି ଭାବରେ ଅପଶକୁନ ଦେଖିକିରି। ସବୁ ଭାଗବତ ମଧ୍ୟ ଏସବୁ ଅପଶକୁନ ବର୍ଣ୍ଣନା କରାଯାଇଛି। ଭାଗବତ ପ୍ରଥମ ସ୍କନ୍ଧ ଚଉଦ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜ ଧର୍ମରାଜ, ସେ ଜାଣନ୍ତି ଧର୍ମ, ଏ ବିଭିନ୍ନ ଅପଶକୁନ ଦେଖିକି ରାଜ୍ୟରେ ତାଙ୍କର ବିଭିନ୍ନ ଅପଶକୁନ ଦେଖିକି ସେ ସବୁ କହୁଛନ୍ତି, ଭୀମଙ୍କୁ କହୁଛନ୍ତି ଏତେ ସବୁ ଅପଶକୁନ ଆସୁଛନ୍ତି, କାରଣ କ'ଣ ଏସବୁ ଏଭଳି ଏଭଳି ଭାବରେ ଅଶୁଭ ସଙ୍କେତ ସବୁ ଦେଖାଯାଉଛି, ଶୁଭ ସଙ୍କେତ ଅଶୁଭ ସଙ୍କେତ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, ସଙ୍କେତ ସବୁ ରହିଛି, ଏହାଦେହରୁ ଜଣାପଡ଼ିବ, ଜ୍ଞାନ ଜଣେ ପ୍ରାପ୍ତ ହୋଇଯିବ। କିନ୍ତୁ ଇଏ ଯେହେତୁ ତାଙ୍କର ବହୁତ ଶକ୍ତି ରହିଛି, ଗର୍ବ ହୋଇଯାଇଛି, ମଦ ଅବସ୍ଥାରେ ରହିଛନ୍ତି ବା ବହୁତ ଦୁର୍ମଦ ବୋଲି କୁହାଯାଇଛି ନା, ଏଭଳି ଭାବେ ରହିଛନ୍ତି, ସେ ଚିନ୍ତା କରିପାରୁନାହାନ୍ତି ତାହାର କ'ଣ ଭୟାବହ ପରିଣାମ, ଏଇଟା ଚିନ୍ତା କରିପାରୁନାହାନ୍ତି। କିନ୍ତୁ କୁମ୍ଭାଣ୍ଡ ସେଇଟାକୁ ଚିନ୍ତା କଲେ, ମହାରାଜ ଆପଣ ଯେଉଁ କହୁଛନ୍ତି ଏଇଟା ବହୁତ ବଡ଼ ଭୟାବହ ବସ୍ତୁ, କିନ୍ତୁ ସିଏ ଶୁଣୁନାହାନ୍ତି, ସିଏ ଭାବୁଛନ୍ତି ମୋର ଯୁଦ୍ଧ ହେବ ଯୁଦ୍ଧ ସମକକ୍ଷ ଯୁଦ୍ଧ ସହିତ। ଏଭଳି ଭାବରେ ବ୍ରହ୍ମା କୁମ୍ଭାଣ୍ଡଙ୍କ ବିଷୟରେ ଅନ୍ୟ ପୁରାଣମାନଙ୍କର ସବୁ ବର୍ଣ୍ଣନା କରାଯାଇ, ତାଙ୍କର ଏତେ ସବୁ ରହିଛି, ତାଙ୍କର ପ୍ରକୃତ ଏଇସବୁ ଧର୍ମ ଜ୍ଞାନ ରହିଛି ବା ଶାସ୍ତ୍ର ଜ୍ଞାନ ରହିଛି, ଏବଂ ତାଙ୍କର କନ୍ୟା ଅନେକ କନ୍ୟା ରହିଛନ୍ତି, ଚିତ୍ରଲେଖା, ଚିତ୍ରଲେଖା ହେଉଛନ୍ତି ତାଙ୍କ ଭିତରୁ ମାନେ ଶ୍ରେଷ୍ଠ। ଚ ଶବ୍ଦ ରହିଛି ନା, ଚ ଶବ୍ଦରୁ କୁହାଯାଉ, ଚ ଶବ୍ଦର ଅର୍ଥ ହେଉଛି ଅନେକ ସେ କନ୍ୟା ରହିଛନ୍ତି, ତାଙ୍କ ଭିତରୁ ଚିତ୍ରଲେଖା ଜଣେ, ଚିତ୍ରଲେଖା ଚ ତତ୍ସୁତା, ଅନେକ କନ୍ୟାମାନେ ସବୁ ରହିଛନ୍ତି, ସେମାନେ ମଧ୍ୟ ସେଇଠି ସଖୀ ଉଷାର ସଖୀ, ସେମାନେ ସେଇଠି ରହିଛନ୍ତି। ତେଣୁ ଏଇ ଚ ଶବ୍ଦରୁ ଜଣାପଡ଼ୁଛି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଚ ଶବ୍ଦର ଅର୍ଥରୁ ଚ ଗୋଟେ ଏଭଳି ଭାବରେ ଗୋଟେ ଅକ୍ଷର, ଗୋଟେ ଅକ୍ଷର ଏଇଟା ଗୋଟେ ଶବ୍ଦ ମଧ୍ୟ ନୁହଁ, ଚ ଗୋଟେ ଅକ୍ଷର, କିନ୍ତୁ ଏଥିରୁ ମଧ୍ୟ ବହୁତ କଥା ଆସିବ, ରହିଛି ବହୁତ କଥା ବୁଝିହେବ। ତେଣୁ ଚ ଶବ୍ଦରେ ଆଚାର୍ଯ୍ୟମାନେ କହୁଛନ୍ତି, ଚ ଶବ୍ଦରେ କୁମ୍ଭାଣ୍ଡଙ୍କର ଅନେକ କନ୍ୟା ଥିଲେ, କିନ୍ତୁ ତାଙ୍କ ଭିତରୁ ଚିତ୍ରଲେଖା ହେଉଛନ୍ତି ମାନେ ବହୁତ ଶ୍ରେଷ୍ଠ, ତାଙ୍କର ଏଇ ଚିତ୍ର ଯେଉଁ ଆଙ୍କିପାରିବେ ସେଥିପାଇଁ ବହୁତ ଶ୍ରେଷ୍ଠ ତା'ର ରହିଛି, ତା'ର ଏଇ ଏଇ ଚିତ୍ରଲେଖା ଦ୍ୱାରା, ଏଇ ଚିତ୍ର ଆଙ୍କିବା ଦ୍ୱାରା ସେ ଭଗବାନଙ୍କର ସେବା କରିବେ। ଦେଖନ୍ତୁ ଏଭଳି ଭାବରେ ଚିତ୍ର ଆଙ୍କିବେ, ଇଏ ଅନିରୁଦ୍ଧଙ୍କର ଚିତ୍ର ମଧ୍ୟ ଆଙ୍କିଦେବେ, ଅନିରୁଦ୍ଧ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ଯେଉଁ ଆମର ରହିଛି ନା, ଭଗବାନ ନିଜକୁ ବିସ୍ତାର କରୁଛନ୍ତି, ଭଗବାନ ପ୍ରଥମେ ବିସ୍ତାର କରନ୍ତି ନିଜକୁ ବଳରାମ ରୂପରେ, ଭଗବାନ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ସେ ନିଜକୁ ବିସ୍ତାର କରନ୍ତି ବଳରାମ ରୂପରେ, ବଳରାମଠାରୁ ଚତୁର୍ଭୁଜ ଆସନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏ ଅନିରୁଦ୍ଧ ହେଉଛନ୍ତି ଚତୁର୍ଭୁଜ ଅନିରୁଦ୍ଧ, ଏସବୁ ଆମର ଯେଉଁ ହୃଦୟ ଜୀବ ଆମ ଶରୀର ରହିଛି ଆଦେହରେ ସବୁ ନିୟନ୍ତ୍ରଣକାରୀ, ବାସୁଦେବ ହେଉଛନ୍ତି ଚିତ୍ତର ନିୟନ୍ତ୍ରଣକାରୀ, ସେହିଭଳି ଭାବରେ ମନ କ'ଣ ମନ ବୁଦ୍ଧି ଅହଂକାର ଏସବୁର ନିୟନ୍ତ୍ରଣକାରୀ ସବୁ ରହିଛନ୍ତି, ଏମାନେ ସବୁ ନିୟନ୍ତ୍ରଣକାରୀ, ଏସବୁ ନିୟନ୍ତ୍ରଣ କରୁଛନ୍ତି ଆମ ହୃଦୟରେ ମନର ଚିନ୍ତା ହେଉଛନ୍ତି ଅନିରୁଦ୍ଧ, ମୁଁ ମୋର ମନେ ପଡ଼ୁଛି ମନ ହେଉଛି ଅନିରୁଦ୍ଧ, ମନକୁ ଅନିରୁଦ୍ଧ ନିୟନ୍ତ୍ରଣ କରନ୍ତି ଅନିରୁଦ୍ଧ ଭଗବାନ, ଏ ଚତୁର୍ଭୁଜ ଏମାନେ ସବୁ ନିୟନ୍ତ୍ରଣ କରୁଛନ୍ତି ଆମ ହୃଦୟ ଭିତରେ ରହିକରି, ଆମକୁ ଚାହୁଁଛନ୍ତି କେମିତି ଆମକୁ ଏ ଭୌତିକ ଜଗତରୁ ଉଦ୍ଧାର କରିବେ, କିନ୍ତୁ ଆମେ ଶୁଣୁନାହିଁ ତାଙ୍କ କଥା। ତେଣୁ ଏଇ ଯେଉଁ ଚିତ୍ର ଲେଖା ଯେଉଁ ଚିତ୍ର ତାଙ୍କର ଯେଉଁ ରହିଛି ଏ ଗୁଣ ରହିଛି, ବହୁତ ସୁନ୍ଦର ଚିତ୍ର ଆଙ୍କିପାରିବେ, ଚିତ୍ର ଆଙ୍କିବା ଦ୍ୱାରା ଏ ଭଗବାନଙ୍କ ସେବା ହେଉଛି, ଅନିରୁଦ୍ଧଙ୍କର ସେବା ହେଲା, ସେଟା ସେଇଟା ଉଷା ଦେଖିକରି କହିବେ ହଁ ଏଇ ଏଇ ବ୍ୟକ୍ତିଙ୍କ ସହିତ ମୁଁ ସଙ୍ଗ କରିଥିଲି ସ୍ୱପ୍ନରେ। ତେଣୁ ଚିତ୍ରଲେଖା ଯିବେ ତାଙ୍କୁ ଆଣିବେ, ଚିତ୍ରଲେଖା କରି ଏଭଳି ଖାଲି ଯେ ଚିତ୍ର ଆଙ୍କିପାରିବେ ତା ନୁହଁ, ସେ ଶୂନ୍ୟରେ ଉଠେଇ ଆଣିପାରିବେ, ଦ୍ୱାରକାରେ ଭଗବାନ ରହିଛନ୍ତି, କିନ୍ତୁ ଅନିରୁଦ୍ଧଙ୍କ ମହଲକୁ ଯାଇକରି ଅନିରୁଦ୍ଧଙ୍କୁ ଉଠେଇକି ଘିନି ଆସିଲେ,
ଏ ଯୋଗ ବଳ ଯୋଗଶକ୍ତି ଯୋଗିନୀ ସିଏ ଯୋଗଶକ୍ତି ରହିଛି, ଅନେକ ପ୍ରକାର ଶକ୍ତି ରହିଛି ଭଗବାନଙ୍କର। ବିବିଧୈବ ଶ୍ରୂୟତେ, କ'ଣ ଯାହା କହିଛି, ନ ତସ୍ୟ କାର୍ଯ୍ୟଂ କାରଣଂ ଚ ବିଦ୍ୟତେ, ନ ତସ୍ୟ ନ ତସ୍ୟ ସମସ୍ୟା ଭେଦିକଶ୍ଚ ଦୃଶ୍ୟତେ, ପରାଶ ଶକ୍ତି ବିବିଧୈବ ଶ୍ରୂୟତେ। ଭଗବାନଙ୍କର ଏ ଯେଉଁ ଶକ୍ତି ରହିଛି ଆମେ ଚିନ୍ତା କରିପାରୁନି, କେତେ ଶକ୍ତି ରହିଛି ଭଗବାନଙ୍କର। ଏ ଗୋଟେ ଯୋଗ ଶକ୍ତିରେ ଅଷ୍ଟାଙ୍ଗ ଯୋଗ ଶକ୍ତି ରହିଛି, ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଯୋଗୀମାନେ ଏ ସିଦ୍ଧି ପ୍ରାପ୍ତ ହୋଇଥାନ୍ତି। ଅଷ୍ଟାଙ୍ଗ ଯୋଗ ଆକାଶକନ୍ଦ ଷୋହଳ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ପନ୍ଦର ନାମ ଷୋହଳ ଅଧ୍ୟାୟରେ ବର୍ଣ୍ଣନା କି ଯୋଗ ସିଦ୍ଧି, ଅନେକ ପ୍ରକାର ଯୋଗ ସିଦ୍ଧି ରହିଛି। କିଛି ଶକ୍ତି ରହିଛି ଭଗବାନ, ଏସବୁ ଶକ୍ତି ଭଗବାନଙ୍କ ଠାରୁ ଆସୁଛି। ତେଣୁ ଚିତ୍ରଲେଖା ମଧ୍ୟ ସେହିଭଳି ଭାବରେ ଶକ୍ତି ପାଇଥିଲେ, ଶୂନ୍ୟରେ ଉଡ଼ିଗଲେ, ଶୂନ୍ୟରେ ଉଡ଼ିକିରି ତାଙ୍କୁ ଉଡ଼େଇକି ଘିନି ଆସିଲେ, ଏଇଭଳି ଭାବରେ ଶକ୍ତି ରହିଛି ଯୋଗିନୀ, ଯୋଗଶକ୍ତି ରହିଛି ତାଙ୍କର। ଏବଂ ଯୋଗଶକ୍ତି ମାଧ୍ୟମରେ ସେ ମଧ୍ୟ ଭଗବାନଙ୍କ ସେବା କରୁଛନ୍ତି, ଭଗବାନଙ୍କର ଅନୁକୂଳ ଭାବରେ ସେବା କରୁଛନ୍ତି, ତାଙ୍କ ମିଳନ କରୁଛନ୍ତି, ଉଷାଙ୍କ ସହିତ ଅନୁରୁଦ୍ଧଙ୍କ ମିଳନ କରିବେ। ଏ ଯେଉଁ ଶକ୍ତି ଥିଲା ଚିତ୍ରଲେଖାଙ୍କର, ଏ ଚିତ୍ରଲେଖା ସେ ଶକ୍ତି ମାଧ୍ୟମରେ ଭଗବାନଙ୍କ ସେବା କରୁଛନ୍ତି, ତେଣୁ ଭଗବାନ ତାଙ୍କ ଉପରେ କେତେ ସନ୍ତୁଷ୍ଟ ନ ହୋଇଥିବେ, କେତେ ପ୍ରୀତ ନ ହୋଇଥିବେ, ଏଥିରେ ଆମେ ଜାଣିବା। ତେଣୁ ଚିତ୍ରଲେଖା ଚ ତତ୍ସୁତା, ଚ ଶବ୍ଦରୁ ଜଣାପଡ଼ୁଛି ତାଙ୍କର ଆଉ ଅନେକ କନ୍ୟା ସବୁ ଥିଲେ, ସେଥିପାଇଁ ଚ ଶବ୍ଦ ଲାଗିଲା। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଏଇ ଗୋଟିଏ ଅକ୍ଷରରୁ ଆମେ ଜାଣିବା ତାଙ୍କର ଅନେକ କନ୍ୟା ଅଛନ୍ତି। ତେଣୁ ତାଙ୍କ ସହିତ ଏଇସବୁ ରହିଥିଲେ, ସେଇଠି ଶୟନ କରିଥିଲେ, ସେଇ ଯେଉଁ ଉଷାଙ୍କର ମହଲରେ ଶୟନ କରିଥିଲେ। ସେ ବୈଶାଖ ମାସ ଜ୍ୟେଷ୍ଠ ଏ କ'ଣ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏଇ ଘଟଣାଟି ହେଇଥିଲା, ରାତିର କଥା। ତେଣୁ ବାଣସ୍ୟ ମନ୍ତ୍ରୀ କୁମ୍ଭାଣ୍ଡ ଚିତ୍ରଲେଖା ତଥା ସୁଧା ସଖ୍ୟ ଅପୃଚ୍ଛତ ସଖିମ୍ ଉଷା, ଉଷାଙ୍କୁ ପଚାରିଲେ, ଅପୃଚ୍ଛତ ପଚାରିଲେ, ଯେତେବେଳେ ବିହୋଳ ହେଇକି ଉଠିଗଲେ, ତାଙ୍କ ନିଦ ମଧ୍ୟ ଭାଙ୍ଗିଗଲା ସମସ୍ତେ, ସେ ବିହୋଳ ହେଇକିରି ଟିକେ ଉଚ୍ଚ ସ୍ୱରରେ କହିଥିବେ, କୁଆସି କୁଆସି ଏଭଳି ଭାବରେ କହିଥିବେ। ତେଣୁ ଏମାନେ ମଧ୍ୟ ନିଦ ଭାଙ୍ଗିଗଲା, ଏମାନେ ରହିଛନ୍ତି ଖାଲି ସଖୀ ହିସାବରେ ରହିଛନ୍ତି ତାହା ନୁହଁ, ଏମାନେ ମଧ୍ୟ ତାଙ୍କୁ କେମିତି ସୁରକ୍ଷା ପ୍ରଦାନ କରିବେ ସେଇଟା ରହିଛନ୍ତି, ସତର୍କ ରହିଥିବେ ସେମାନେ, ଯେଉଁମାନେ ସେକ୍ୟୁରିଟି ରହିଛନ୍ତି, ସେକ୍ୟୁରିଟିର ଅର୍ଥ ନୁହଁ ସେ ରାତିରେ ଶୋଇବେ, ସେଇ ଯେ ସେକ୍ୟୁରିଟି ମାନେ ହୁଇସିଲ୍ ବଜାନ୍ତି, ହୁଇସିଲ୍ ବଜାନ୍ତି ସେକ୍ୟୁରିଟି ମାନେ, ଏଇ ଜଣାପଡ଼ିବେ ସେକ୍ୟୁରିଟି ଜଣେ ରହିଛନ୍ତି, ତେଣୁ ଚୋର ସତର୍କ ରହିବ, ଚୋର ଆସିପାରିବ ନାହିଁ, ସେକ୍ୟୁରିଟି ରହିଛି, ଆଉ ସେକ୍ୟୁରିଟି ରହିବ ସେ ରାତିରେ ଶୋଇପଡ଼ିବ, କ'ଣ ସେକ୍ୟୁରିଟି ରହିଲେ। ସେହିଭଳି ଭାବରେ ଇଏ ଯେଉଁ ରହିଛନ୍ତି ଚିତ୍ରଲେଖା, ଇଏ ମଧ୍ୟ ତାଙ୍କର ସୁରକ୍ଷା ପାଇଁ ରହିଛନ୍ତି, ସୁରକ୍ଷା ନିମିତ୍ତ ରହିଛନ୍ତି, ତାଙ୍କୁ ସୁରକ୍ଷା ପ୍ରଦାନ କରିବେ, ପ୍ରାଣପ୍ରିୟ ତାଙ୍କୁ କେମିତି ସୁରକ୍ଷା ପ୍ରଦାନ କରାଯିବ ସେଥିପାଇଁ ମଧ୍ୟ ସେମାନେ ରହିଛନ୍ତି, କିନ୍ତୁ ଶୋଇଲେ ମଧ୍ୟ ସେମାନେ ସତର୍କ ହୋଇକି ରହିଛନ୍ତି। ତେଣୁ ଇଏ ଯେତେବେଳେ ବିହୋଳ ହେଇକରି କହି କୁଆସି କୁଆସି ବୋଲି କହିକିରି ରହୁଥିଲେ, ଏଇମାନେ ମଧ୍ୟ ନିଦ ଭାଙ୍ଗିଗଲା, ଏ ଯଦି ଅନ୍ୟମାନେ ସଖୀମାନେ ରହିଛନ୍ତି ତାଙ୍କୁ ନିଦ ଭାଙ୍ଗିଗଲା, ତେଣୁ ବିଶେଷ ଭାବରେ ଇଏ ଚିତ୍ରଲେଖା ପଚନ୍ ସଖୀ ଅପୁଚ୍ଛତ, ତାଙ୍କର ସଖୀ ସିଏ ତାଙ୍କୁ ପଚାରିଲେ, କହିଲେ ସଖିମ୍ ସଖୀ, ଦୁଇ ଜଣ ସଖୀ, ସଖୀ ସଖୀ ବୋଲି ସଖୀ ବୋଲି ସମ୍ବୋଧନ କରନ୍ତି, ହଁ ଉଷା ବୋଲି କହିବେ କହନ୍ତି ନା, ସଖୀ ବୋଲି କହନ୍ତି, ଏତେ ପ୍ରିୟ ଭଗବାନ ମଧ୍ୟ ଦେଖନ୍ତୁ ଭଗବତ ଗୀତାରେ ଅର୍ଜୁନକୁ ଯେତେବେଳେ କହୁଛନ୍ତି, ଜ୍ଞାନ ଦେଉଛନ୍ତି, କେତେ ପ୍ରକାର ତାଙ୍କୁ ସମ୍ବୋଧନ କରୁଛନ୍ତି, ହେ ପାର୍ଥ ହେ ସଖେ, ଏଇସବୁ ରହିଛି। ଯେତେବେଳେ ପ୍ରଥମ ସ୍କନ୍ଧ ପନ୍ଦର ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଚାଲିଯାଇଛନ୍ତି ଦ୍ୱାରକାରେ, ଭଗବାନ ତାଙ୍କର ତିରୋଭା ମାନେ କ'ଣ ଅନ୍ତର୍ଧ୍ୟାନ ଲୀଳାଟି କରିଛନ୍ତି, ସେହି ସମୟରେ ଅର୍ଜୁନ ଯାଇଥିଲେ, ଅର୍ଜୁନକୁ ଖବର ଦେଇଥିଲେ, ତେଣୁ ଇଏ ରହିଛି ସେହି ସମୟରେ ଇଏ କହୁଛନ୍ତି ଅର୍ଜୁନ, ଏସବୁ ବିରାଟ ପ୍ରସଙ୍ଗ ରହିଛି, ଆମେ ଏତେ ସମୟ ନାହିଁ ଆମର, ଖାଲି ଏତିକି କହିବା ସଂକ୍ଷେପରେ ଯେ ଯୁଧିଷ୍ଠିର ତାଙ୍କୁ ଦେଖିକି ଚିହ୍ନି ପାରୁନାହାନ୍ତି, ତମେ ଅର୍ଜୁନ ନା କିଏ, ଏଇଭଳି ଭାବରେ ଅବସ୍ଥା ହୋଇଯାଇଛି ଅର୍ଜୁନଙ୍କର, ଅର୍ଜୁନ ତୁମର କ'ଣ ଏମିତି କାହିଁକି ହେଲା, ଏମିତି ଅବସ୍ଥା କାହିଁକି ହେଲା, କ'ଣ ହେଲା, କ'ଣ ଅସୁବିଧା ହେଲା, କ'ଣ ସବୁ ପଚାରୁଛନ୍ତି ଯୁଧିଷ୍ଠିର ମହାରାଜ। ତେଣୁ ସେଇଠି ତାଙ୍କ ପାଟିରୁ କଥା ବାହାରୁ ନାହିଁ ଅର୍ଜୁନଙ୍କର, ଭଗବାନ ତାଙ୍କର କେତେ ପ୍ରିୟ ଥିଲେ ଏଇଥିରୁ ସେ ବର୍ଣ୍ଣନା କରାଯାଇଛି। ସେ କହୁଛନ୍ତି ସଖ୍ୟଂ ମୈତ୍ରୀଂ ସହୃଦଂ ଚ ସାରଥ୍ୟାଦି ସଂସ୍ମରନ୍ ନୃପମ ଅଗ୍ରଜମ ଇତ୍ୟାହ ବାଷ୍ପଗତ ଗଦେହାଗିରା, କଥା କହିପାରୁନାହାନ୍ତି ଅର୍ଜୁନ, ଏଭଳି ଭାବରେ ଭଗବାନ ବିରହରେ ସେ ଆକୁଳ ହୋଇକି ରହିଛନ୍ତି, ବ୍ୟାକୁଳ ହୋଇଯାଇଛନ୍ତି। ତେଣୁ ବର୍ତ୍ତମାନ ଭଗବାନଙ୍କର ସବୁ ମନେ ପକାଉଛନ୍ତି, ଭଗବାନ ସହିତ ତାଙ୍କର ଯେଉଁ ସମ୍ବନ୍ଧ ଥିଲା, ଯେଉଁଭଳି ଭାବ ବ୍ୟବହାର ସବୁ ହେଉଥିଲା ସେଇଟାକୁ ମନେ ପକାଉଛନ୍ତି, ଭଗବାନ କିଭଳି ତାଙ୍କର ସଖୀ ହିସାବ ସଖ୍ୟ ହିସାବରେ ସବୁ ଥିଲେ, ସଖ୍ୟ ମୈତ୍ରୀ ସୌହୃଦମ୍, ଏ ତିନୋଟି ଜିନିଷ ପ୍ରାୟ ଏକା ଭଳି ବୁଝାଉଛି କିନ୍ତୁ ତା'ର ଅର୍ଥ ଅଲଗା ରହିଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ତାକୁ ତାଙ୍କ ଭାଷାରେ କହିଛନ୍ତି, ସଖ୍ୟ କହିଲେ କ'ଣ ନା, ସଖ୍ୟ ଅର୍ଥ ହେଉଛି ହିତୈଷିଣା, ତାଙ୍କର ହିତ କରିବେ, ଏ ସଖୀ ମଧ୍ୟ ସେହିଭଳି ତାଙ୍କର ହିତ କରିବେ, ଭଗବାନ ମଧ୍ୟ ତାଙ୍କର ସଖାମାନଙ୍କର କେମିତି ହିତ କରିବେ, ସେଥିପାଇଁ ସଖ୍ୟ ଶବ୍ଦ ବ୍ୟବହାର କରାଯାଇଛି। ସଖ୍ୟ ଶବ୍ଦର ଅର୍ଥ ହେଉଛି ହିତୈଷିଣା। ଏବଂ ଆଚ୍ଛା, ଏଇଟା ଆଉ ଗୋଟେ ଜାଗାରେ କୁହାଯାଇଛି ଯେ ସଖ୍ୟ ଅର୍ଥ ହେଉଛି କ'ଣ ନା, କେଉଁଠି ଲେଖିଛି ସେଇଟା, ପ୍ରେମଣା ପରସ୍ପର ହିତୈଷିତ୍ୱ ସଖ୍ୟଂ, ଏ ପ୍ରେମର କଥା, ପ୍ରକୃତ ଶୁଦ୍ଧ ପ୍ରେମର କଥା ଏଇଟା, ପ୍ରେମରେ ପରସ୍ପର ହିତୈଷିତ୍ୱ, ଅନ୍ୟ ଗୋଟେ ସଖା ତା'ର ଅନ୍ୟ ସଖାର କେମିତି ହିତ ହେବ ସେଥିପାଇଁ ସେ ସବୁ ବ୍ୟବସ୍ଥା କରିବେ, ଏଇଟା ହେଉଛି ସଖ୍ୟ, ପରସ୍ପର ହିତୈଷିତ୍ୱ ସଖ୍ୟଂ। ଯେମିତି ଭଗବାନ ଭଗବତ ଗୀତାରେ କହିଲେ, ଅର୍ଜୁନ ତୁମେ ମୋର ଅତ୍ୟନ୍ତ ପ୍ରିୟ, ତେଣୁ ମୁଁ ତୁମକୁ ସବୁଠାରୁ ଗୃହ୍ୟତମ ଜ୍ଞାନ ଆଉ ଥରେ ଦେଉଛି, ଦୁଇଥର ଦେଲେ ଏଇ ଗୃହ୍ୟତମ ଜ୍ଞାନ, ସର୍ବଗୃହ୍ୟତମ ଭୂୟ ଶୃଣୁମେ ପରମ ବଚ ଇଷ୍ଟୋସ୍ମେ ଦୃଢ଼ମିତି, ତୁମେ ମୋର ଅତ୍ୟନ୍ତ ପ୍ରିୟ, ତତ ବକ୍ଷ୍ୟାମି ତ ହିତମ, ତୁମର ହିତ କରିବା ପାଇଁ ମୁଁ କହୁଛି, ଇଏ ହେଉଛି ସଖ ସଖା ବା ସ୍ତ୍ରୀ ଲୋକମାନଙ୍କ ବିଷୟରେ ସଖୀ ବୋଲି କୁହାଯିବ, ତା'ର ଅର୍ଥ ହେଉଛି ଏଇଟା, କ'ଣ ନା ପରସ୍ପର ଅନ୍ୟ ଜଣେ ଅନ୍ୟ ଜଣଙ୍କର କେମିତି ହିତ ହେବ ସେଇଟା ଚେଷ୍ଟା କରିବେ, ଏମିତିକି ନିଜ ପ୍ରାଣ ବଦଳରେ ଅନ୍ୟ ଜଣଙ୍କର ହିତ କରିବା ପାଇଁ ଚେଷ୍ଟା କରିବେ, ଇଏ ହେଉଛି ସଖ୍ୟ ଶବ୍ଦର ଅର୍ଥ ହେଉଛି ଏଇଟା। ମିତ୍ର ଶବ୍ଦର ଅର୍ଥ କ'ଣ, ମିତ୍ର ଶବ୍ଦ ଅର୍ଥ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ମୈତ୍ରୀ ଦାସ ମିଶ୍ର ସଖ୍ୟମ, ଏ ଦାସ ଭାବରେ ତାଙ୍କର ସେବା କରିବେ, ସଖ୍ୟ ଦାସ ଦାସ ହିସାବରେ ତାଙ୍କର ସେବା କରିବେ, ଏଇଟାକୁ ମୈତ୍ରୀ ବି କୁହାଯାଏ, ସଖ୍ୟ ଖାଲି ବନ୍ଧୁ ହିସାବରେ ରହିଛନ୍ତି କିନ୍ତୁ ମୈତ୍ରୀ ଅର୍ଥ ହେଉଛି ଦାସ ହିସାବରେ ତାଙ୍କର ସେବା କରିବେ, ଦାସ ହିସାବରେ ସେବା କରିବେ, ଦାସ ମିଶ୍ର ସଖ୍ୟମ। ସୌହୃଦ କ'ଣ, ସୌହୃଦ ଅର୍ଥ ହେଉଛି କ'ଣ ନା, ସୌହୃଦ ଅର୍ଥ ବାତ୍ସଲ୍ୟ ମିଶ୍ର ସକ୍ଷମ, ବାତ୍ସଲ୍ୟ ପିତା ମାତା ଏମାନେ ଯେଉଁ ରହିଛନ୍ତି ବାତ୍ସଲ୍ୟ ଭାବ, ଏଥିରେ ହେଇକରି ମଧ୍ୟ ସଖା ହିସାବରେ ବନ୍ଧୁ ହିସାବରେ ସେମାନେ କାର୍ଯ୍ୟ କରିବେ, ଭଗବାନ ସେହିଭଳି ଭାବରେ ଅର୍ଜୁନଙ୍କ ସହିତ ସେହିଭଳି ବ୍ୟବହାର କରୁଥିଲେ, ହେ ସଖା ହେ ସଖେ ଇତ୍ୟାଦି ସବୁ କହୁଛନ୍ତି, ଏଠି କୁହାଯାଇଛି ଓହୋ ସେଇଟା ଭଗବାନ କହିଛନ୍ତି, ସେଇଟା ଅର୍ଜୁନ ସ୍ମରଣ କରୁଛନ୍ତି, ଭଗବାନ ବିରହରେ ଅର୍ଜୁନ ସ୍ମରଣ କରୁଛନ୍ତି କିଭଳି ଭାବରେ ଭଗବାନ ତାକୁ ସମ୍ବୋଧନ କରୁଥିଲେ, କହୁଛନ୍ତି ସାରଥି ଆଦି ସଂସ୍ମରଣ, କେମିତି ଭଗବାନ ତାଙ୍କର ସାରଥି ହିସାବରେ ରହିଥିଲେ ମହାଭାରତ ଯୁଦ୍ଧରେ, ଏଇଟାକୁ ସ୍ମରଣ କରୁଛନ୍ତି ସମ୍ୟକ ରୂପକ ସ୍ମରଣ ସଂସ୍ମରଣ କ'ଣ କରୁଛନ୍ତି, ତେଣୁ ନୃପ୍ରମ ନୃପ ଅଗ୍ରଜ ମିଥ୍ୟା, ନୃପ କହିଲେ ଯୁଧିଷ୍ଠିର ମହାରାଜ ତାଙ୍କର ଅଗ୍ରଜ ତାଙ୍କ ବଡ଼ ଭାଇ, ତାଙ୍କୁ ଏଇଭଳି ବାଷ୍ପ ଗଦଗଦ ହେ ଗିରା, ବହୁତ କଥା କହିପାରୁନାହାନ୍ତି ସିଏ, ଏଭଳି ଭାବେ ବିହୋଳ ହେଇକି ରହିଛନ୍ତି କଥା କହିପାରୁନାହାନ୍ତି, ଗଦଗଦ ହେଇଯାଉଛନ୍ତି କଥା କହିପାରୁନାହାନ୍ତି, କିଭଳି କହୁଛନ୍ତି ପ୍ରଥମ ସ୍କନ୍ଧ 15 ଏଇସବୁ ରହିଛନ୍ତି, ବହୁତ ସୁନ୍ଦର ଶୋକ ସବୁ ରହିଛି, କ'ଣ ନର୍ମାଣି ଉଦାର ରୁଚିର ସ୍ମିତ ଶୋଭିତାନି, ହେ ପାର୍ଥ ହେ ଅର୍ଜୁନ ସଖେ କୁରୁନନ୍ଦନେତି, ସଞ୍ଜଳ୍ପିତାନି ନରଦେବ ହୃଦି ସ୍ପୃଶାନି, ସ୍ମର୍ତ୍ତୁ ଲୁଠନ୍ତି ହୃଦୟଂ ମମ ମାଧବଶ୍ୟ, ଏହିଭଳି ଭାବରେ ଗଦଗଦ ହେଇ କହୁଛନ୍ତି, ଠିକ୍ ଭାବରେ କହିପାରୁନାହାନ୍ତି, କ୍ରନ୍ଦନ କରି କରି କହୁଛନ୍ତି, କହୁଛନ୍ତି ନର୍ମାଣି ଉଦାର ରୁଚିର ସ୍ମିତ ଶୋଭିତାନି, ଭଗବାନଙ୍କ ଏଭଳି ସବୁ ଥିଲା ବ୍ୟବହାର କରୁଥିଲେ ଅର୍ଜୁନଙ୍କ ସହିତ, ନର୍ମ ନର୍ମ କହିଲେ ଥଟ୍ଟା ପରିହାସ, ନର୍ମାଣି ଅନେକ ପ୍ରକାର ଥଟ୍ଟା ପରିହାସ ସବୁ ଚାଲିଥାଏ, ଭଗବାନ ଅର୍ଜୁନ ଯେତେବେଳେ ଭଗବାନଙ୍କର ବିଶ୍ୱରୂପ ଦେଖିଲେ ସେତେ କହିଲେ ନା, ପ୍ରଭୁ ମୁଁ ଆପଣଙ୍କୁ ବହୁତ ପରିହାସ କରିଛି ମୋତେ କ୍ଷମା କରନ୍ତୁ, ଏଇଭଳି ଭଗବାନ ମଧ୍ୟ ଅର୍ଜୁନଙ୍କ ସହିତ ଥଟ୍ଟା ପରିହାସ କରୁଥିଲେ, ନର୍ମାଣି ଉଦାର ରୁଚିର ବହୁତ ସୁନ୍ଦର ବ୍ୟବହାର କରୁଥିଲେ, ରୁଚିର ବହୁତ ମନକୁ ରୁଚିକର ବହୁତ ମନକୁ ଆନନ୍ଦ ପ୍ରଦାନ କରେ, ସ୍ମିତ ଶୋଭିତାନି ଭଗବାନ ସ୍ମିତ ହାସ୍ୟ କରିକିରି ଏହିଭଳି ଭାବରେ ଥଟ୍ଟା ପରିହାସ କରୁଥିଲେ ଅର୍ଜୁନଙ୍କ ସହିତ, ବର୍ତ୍ତମାନ ସେ ସ୍ମରଣ କରୁଛନ୍ତି, ଭଗବାନ କିଭଳି ଭାବରେ ଅର୍ଜୁନଙ୍କ ସହିତ କଥାବାର୍ତ୍ତା ହେଉଥିଲେ, ସେ କହୁଛନ୍ତି ହେ ପାର୍ଥ, କେତେବେଳେ ତାକୁ ହେ ପାର୍ଥ, ପାର୍ଥ ହେଉଛନ୍ତି କ'ଣ, ପୃଥାଙ୍କର ପୁତ୍ର, ପୃଥା ହେଉଛନ୍ତି ମାଉସୀ, ଭଗବାନଙ୍କର ଭଗବାନଙ୍କର ପିତାଙ୍କର ଭଉଣୀ, ମାଉସୀ ଏ ପିଉସୀ, ହଁ ପିଉସୀ, ସିଏ ପିତାଙ୍କର ଭଉଣୀ ପିଉସୀ, ସେ ପୃଥା ହିସାବରେ ସମ୍ବୋଧନ କରୁଛନ୍ତି, ପିଉସୀ ପୁଅ ଭାଇ ପାର୍ଥ, ଭଗବାନ କହୁଛନ୍ତି ହେ ପାର୍ଥ, ହେ ଅର୍ଜୁନ, ଅର୍ଜୁନ ଶବ୍ଦର ମଧ୍ୟ ଅର୍ଥ ରହିଛି, ଅର୍ଜୁନ ଅର୍ଜୁନ ଶବ୍ଦ ପଟେ ଅର୍ଥ ରହିଛି, ଅର୍ଜୁନଙ୍କର 10ଟି ନାମ ରହିଛି, ଅର୍ଜୁନ ଶବ୍ଦରେ ତାର ଅର୍ଥ ରହିଛି, ମୋର ଖିଆଲ ପଡ଼ୁନି ଠିକ ଭାବରେ, ଅର୍ଜୁନ ସେ ସଖେ ସଖା ବୋଲି ସମ୍ବୋଧନ କରୁଛନ୍ତି, ହେ କୁରୁନନ୍ଦନ ଇତି, ହେ କୁରୁନନ୍ଦନ, କୁରୁନନ୍ଦନ କୌର କୁରୁ ବଂଶରେ ଆସୁଛନ୍ତି କୌରବମାନେ, ଭଗବାନ ଆସୁଛନ୍ତି ପୁରୁ ବଂଶ, ଭଗବାନ ଆସୁଛନ୍ତି ଯଦୁବଂଶରେ, ଏମାନେ ସବୁ କ'ଣ ଯେଉଁ ରହିଛନ୍ତି, ଆମର ଯେଉଁ ରାଜା ଥିଲେ ତାଙ୍କର ପିତା କିଏ ତାଙ୍କ ନା ଇଏ ଯେଉଁ ଯଦୁ କାହା ପୁତ୍ର ଯଯାତି, ଯଯାତିଙ୍କ ବଂଶରେ ଆସୁଛନ୍ତି ଏମାନେ ସବୁ, ଯଦୁ ତେଣୁ ଇଏ ସବୁ ଆସୁଛନ୍ତି, ସବୁ କୁରୁ ବଂଶରେ ଆସୁଛନ୍ତି, ଯଯାତିଙ୍କର ଏ ଯେଉଁ ରହିଛନ୍ତି ପୁରୁ, କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, ଏ ପୁରୁ ବଂଶରେ ଆସୁଛନ୍ତି କୌରବମାନେ, କୁରୁ ମଧ୍ୟ ଜଣେ ରାଜା ଆସିଥିଲେ କୁରୁ, ସେ ବଂଶରେ କୌରବମାନେ ଆସୁଛନ୍ତି, ସେମାନଙ୍କୁ କୌରବ ବୋଲି କୁହାଯାଏ, ପାଣ୍ଡବ ମଧ୍ୟ ସେ କୌରବ, କିନ୍ତୁ ଇଏ ପାଣ୍ଡୁଙ୍କ ପୁତ୍ର ହିସାବରେ ତାଙ୍କୁ ପାଣ୍ଡବ ବୋଲି କୁହାଯାଉଛି, କିନ୍ତୁ ସେମାନେ ମଧ୍ୟ ସେ କୌରବ, ତେଣୁ ଭଗବାନ ମଧ୍ୟ ତାଙ୍କୁ କେତେବେଳେ ଡାକୁଛନ୍ତି କୁରୁନନ୍ଦନ, ଇତି ଶବ୍ଦରେ ଜଣାପଡ଼ୁଛି, ଏଇଭଳି ଭାବରେ ଅନେକ ମଧ୍ୟ ରହିଛି, ଅନେକ ସମ୍ବୋଧନ କରୁଛନ୍ତି ଅର୍ଜୁନଙ୍କୁ, କେତେ ପ୍ରକାର ସମ୍ବୋଧନ ରହିଛି, ସେ କରୁଛନ୍ତି କ'ଣ କୁରୁନନ୍ଦନ ଇତି ସଞ୍ଜଳ୍ପିତାନି ନରଦେବ ହୃଦି ସ୍ପୃଶାନି, ସଞ୍ଜଳ୍ପିତାନି ଏଇଭଳି ଭାବରେ ସମ୍ୟକ ରୂପରେ ଅର୍ଜୁନଙ୍କୁ ବିଭିନ୍ନ ପ୍ରକାର ସମ୍ବୋଧନ କରିକି ଯେଉଁ ତାଙ୍କ ନାମ ଉଚ୍ଚାରଣ କରୁଛନ୍ତି, ଆମେ ଯଦି ଭଗବାନ ନାମ ଉଚ୍ଚାରଣ କରୁଛେ, ଭଗବାନ ମଧ୍ୟ ତାଙ୍କର ଭକ୍ତଙ୍କର ନାମ ଉଚ୍ଚାରଣ କରନ୍ତି, ଭଗବାନ ମଧ୍ୟ ଆମେ ଯେମିତି ଆମକୁ ଭଗବାନ ଅତ୍ୟନ୍ତ ପ୍ରିୟ ସେଥିପାଇଁ ଆମେ ତାଙ୍କ ନାମ ରହୁଛେ, କିନ୍ତୁ ଭଗବାନ ମଧ୍ୟ ତାଙ୍କର ଭକ୍ତଙ୍କର ନାମ ନୁହନ୍ତି, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ କମ ବୈଷ୍ଣବ ପରାୟଣ, ଆମେ ଯଦି ଅନ୍ତ ସମୟରେ ଭଗବାନଙ୍କୁ ସ୍ମରଣ କଲେ ତାହା ଆମ ଜୀବନରେ ସିଦ୍ଧିପ୍ରାପ୍ତ ହେବା, କିନ୍ତୁ ଭଗବାନ ଅନ୍ତିମ ସମୟରେ କ'ଣ ଚିନ୍ତା କରୁଛନ୍ତି, କାହାକୁ ଚିନ୍ତା କରିବେ, ତାଙ୍କ ଭକ୍ତମାନଙ୍କୁ, ଏ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଭଗବାନ ଅନ୍ତିମ ସମୟରେ ଆପଣଙ୍କୁ ଚିନ୍ତା କରୁଥିଲେ, ବିଦୁର ଶୁଣି ଗଦଗଦ ହୋଇଗଲେ, ଏଭଳି ଭାବରେ ଭଗବାନଙ୍କର ସଖ୍ୟ ଭାବ ରହିଛି, ବା ଯେଉଁଭଳି ଯାହା ସହିତ ବ୍ୟବହାର କରୁଛନ୍ତି, ଏଇଟାକୁ ଅର୍ଜୁନ ଚିନ୍ତା କରୁଛନ୍ତି, ହୃଦି ସ୍ପୃଶାନି, ହୃଦୟକୁ ସ୍ପର୍ଶ କରୁଛି ଭଗବାନଙ୍କର ସବୁ ବ୍ୟବହାର, ଏଇଟା ସ୍ମରଣ କରୁଛନ୍ତି, କହୁଛନ୍ତି ସ୍ମର୍ତ୍ତୁ ଲୁଣ୍ଠନ୍ତି ହୃଦୟ ମମ ମାଧବଶ୍ୟ, ହେ ରାଜନ ହେ ନୃପ, ଏଇ ଯେତେବେଳେ ସ୍ମରଣ କରୁଛି ମୋର ହୃଦୟ ବିଧାରଣ ହୋଇଯାଉଛି, ମହାଦେବ ସେ ମାଧବଙ୍କର ଏଭଳି ଭାବରେ ଯେଉଁ ଲୀଳା ରହିଛି ଏଇଟାକୁ ସ୍ମରଣ କରିକିରି ମୋର ହୃଦୟ ବିଧାରଣ ହୋଇଯାଉଛି, ଏଇସବୁ କଥା, ଏଇ ସଖ ସଖର ଅର୍ଥ ହେଉଛି ଏଇଟା, ତେଣୁ ଇଏ ମଧ୍ୟ ଚିତ୍ରଲେଖା ସେଇଭଳି ଭାବରେ ତାଙ୍କର ସଖୀ ହିସାବରେ ରହିଛନ୍ତି, ତେଣୁ ତାଙ୍କର କେମିତି ହିତ ହେବ ସେଇଟା ସେ ଚିନ୍ତା କରୁଛନ୍ତି, ତେଣୁ ସେ କହୁଛନ୍ତି ସଖ୍ୟ ଅପୃଚତ ସଖିମ୍, ତାଙ୍କୁ ଉଷା ବୋଲି ସମ୍ବୋଧନ ନ କରିକି ସଖୀ ବୋଲି ଡାକୁଛନ୍ତି, ଉଚ୍ଚାରଣ କରୁଛନ୍ତି, ସମ୍ବୋଧନ କରୁ ସଖୀ କ'ଣ ହେଲା, ସଖୀ କହିବାର ଅର୍ଥ ହେଉଛି କ'ଣ ଭାବ ଆସିବ, ଉଷା କହିଲେ କ'ଣ ଏ ନର୍ମାଲ ଭାବରେ ଜଣେ ଉଚ୍ଚାରଣ କରୁଛନ୍ତି, କିନ୍ତୁ ସଖୀ କହିଲେ ଆହୁରି ବହୁତ ପ୍ରିୟ, ତେଣୁ ସଖୀ କହିବାର ଉଦ୍ଦେଶ୍ୟ ହେଉଛି ଉଷା ତାଙ୍କ ପାଖରେ ତାଙ୍କର ଯେଉଁ ବିହଳ ହେବାର କାରଣଟା କହିବେ, ବିହଳ ସମସ୍ତେ ସମସ୍ତଙ୍କ ଗୁପ୍ତ କଥାକୁ ସମସ୍ତଙ୍କୁ କୁହାଯିବ ନାହିଁ, ଏଇଟା ହେଉଛି ଆମର ଉପନିଷଦରେ ରୂପ ଗୋସ୍ୱାମୀ କହୁଛନ୍ତି, ଜଣେ ଯାହାକୁ ଭଲ ପାଉଛି ଏଇସବୁ ତାର ଭଲ ପାଏ ଆଦାନ ପ୍ରଦାନ ଏହିଭଳି ଭାବରେ ରହୁଛି, କ'ଣ କ'ଣ ଦଦାତି ପ୍ରତି ଗୁଣାନ୍ତି ଗୁହେ ମାଖ୍ୟାତି ପୃଚ୍ଛତି ଭୁଙ୍କ୍ତି ଭୋଜେତି ସହିବ ଷଡ଼ବିଧା ପ୍ରୀତି ଲକ୍ଷଣ, ଇଏ ପ୍ରୀତିର ଲକ୍ଷଣ ଏଇ ଛଅଟି ରୂପ ଗୋସ୍ୱାମୀ ତାଙ୍କର ଉପଦେଶାମୃତରେ ବର୍ଣ୍ଣନା କରିଛନ୍ତି, ଦଦାହାତି ପ୍ରତି ଗୁଣାନ୍ତି ସେ କିଛି ତାଙ୍କୁ ଦେବେ ସେ ମଧ୍ୟ କିଛି ତାଙ୍କୁ ଟକ୍ଟୁ ପ୍ରାପ୍ତ ହେବେ, ଯଦି ପ୍ରତି ଗୁଣାନ୍ତି ଗୁହ୍ୟ ମାଖ୍ୟାତି ପ୍ରଚ୍ଛତି ଗୁହ୍ୟ ବସ୍ତୁ କାହାକୁ କୁହାଯିବ, ଆପଣଙ୍କର ଯେଉଁ ଗୋପନୀୟ ବସ୍ତୁ ରହିଛି, ଆପଣଙ୍କର କୋଟିଏ ଟଙ୍କା ରହିଛି, ଗୋପନୀୟ ଧନ ରହିଛି, ଆପଣ ସମସ୍ତଙ୍କୁ କହିବେ? ଆପଣ ଯିଏ ଅତ୍ୟନ୍ତ ପ୍ରିୟ ପ୍ରିୟ ବ୍ୟକ୍ତି ତାକୁ କହିବେ, ଶ୍ରୀ ଶ୍ରୀ ସୀତାରାମ ରଖଣ ହନୁମାନ ଯେଉଁ କି। ତେଣୁ ନିଜ ପ୍ରିୟ ବ୍ୟକ୍ତିକୁ ଏଇ ଗୁପ୍ତ ଜିନିଷ କୁହାଯିବ, ଅନ୍ୟ କାହାକୁ କୁହାଯିବ ନାହିଁ, ଗୁପ୍ତ ଜିନିଷ। ତେଣୁ ଭଗବାନ ମଧ୍ୟ ଜୀବମାନଙ୍କର ଭଗବାନ ଅତ୍ୟନ୍ତ ପ୍ରିୟ, ତେଣୁ ଭଗବାନ ତାଙ୍କର ଗୁପ୍ତ ବସ୍ତୁକୁ କହିଦେଉଛନ୍ତି, ସର୍ବଗୁହ୍ୟ ତମଂ ଗୁହ୍ୟ। ଖାଲି ଗୁପ୍ତ ବସ୍ତୁ ଖାଇନାହାନ୍ତି, ଗୁହ୍ୟ ଗୁପ୍ତ ଭିତରେ ମଧ୍ୟ ବିଭିନ୍ନ ପ୍ରକାର ଗୁପ୍ତ, ଗୁପ୍ତତର, ଗୁପ୍ତତମ, ତା ମଧ୍ୟ ରହିଛି, ଭେଦ ରହିଛି। ତେଣୁ ଭଗବାନ ଅର୍ଜୁନକୁ ଲକ୍ଷ୍ୟ କରିକି ସମଗ୍ର ମାନବ ସମାଜକୁ, ସମଗ୍ର ମାନବ ସମାଜ ଭଗବାନଙ୍କୁ ଅତ୍ୟନ୍ତ ପ୍ରିୟ। ତେଣୁ ସେ କହୁଛନ୍ତି ଗୁହ୍ୟ ଜ୍ଞାନ ତୁମକୁ ଦେଉଛି, ଗୁହ୍ୟତର ଜ୍ଞାନ ଦେଉଛି, ଗୁହ୍ୟତମ ଜ୍ଞାନ ଦେଉଛି। ଭଗବତ ଗୀତାରେ ସବୁ କିଛି ଲୁଚେଇକି ରଖିନାହାନ୍ତି, ସବୁ ଗୁପ୍ତ ଜିନିଷକୁ କେହି ପ୍ରକାଶ କରନ୍ତି ନାହିଁ, ସବୁ ସର୍ବସାଧାରଣରେ ଗୁପ୍ତ ଜିନିଷ ନିଜର ପ୍ରିୟ ବ୍ୟକ୍ତିଙ୍କ ପାଖରେ କୁହାଯାଏ। ତେଣୁ ଏଠି ଭଗବାନ ସମସ୍ତେ ଭଗବାନ, ଭଗବାନଙ୍କ ସମସ୍ତେ ପ୍ରିୟ ଏଇ ନାହାନ୍ତି, ଇଏ ଅପ୍ରିୟ ଭଗବାନଙ୍କର। ଭଗବାନ ସମ କ'ଣ ଭଗବତ ଗୀତାରେ ଭଗବାନ କହିଲେ ସମହଂ ସର୍ବଭୂତେଷୁ, ଭଗବାନ ସମସ୍ତଙ୍କ ପ୍ରତି ସମାନ, ସମସ୍ତଙ୍କ ପ୍ରିୟ। ତେଣୁ ସେ ସମସ୍ତଙ୍କ କଲ୍ୟାଣ ପାଇଁ କହୁଛନ୍ତି, ଭଗବତ ଗୀତାରେ ଜ୍ଞାନ ଦେଇଛନ୍ତି, ସେ କେଉଁଠି ଲୁଚା ଛପା ରଖିନାହାନ୍ତି, ନାହିଁ ଏଇଟାକୁ କୁହାଯିବ ନାହିଁ, କହିବ ନାହିଁ, କିନ୍ତୁ ତଥାପି ଭଗବାନ ଯଦିଓ କହିଦେଇଛନ୍ତି ଓପନ୍ଲି, ତଥାପି ଅର୍ଜୁନଙ୍କୁ କହିଲେ ଅର୍ଜୁନ ତୁମେ ଏ ଜ୍ଞାନକୁ ସମସ୍ତଙ୍କୁ ଦେବ ନାହିଁ। ଭଗବତ ଗୀତା ଅଷ୍ଟାଦଶଧାରେ କହିଲେ ଇଦଂ ତେ ନା ତପସ୍କାୟ ନା ଭକ୍ତାୟ କଦାଚନ ନ ଚା ସୁଶୁଭାଚଂ ନ ଚ ମାଙ୍ଗ ଅଭ୍ୟସ୍ୟତି, ସମସ୍ତଙ୍କୁ ଏ ଜ୍ଞାନ ଦେବ ନାହିଁ, କାରଣ ସେମାନେ ଜ୍ଞାନର ସଦ୍ବ୍ୟବହାର କରିପାରିବେ ନାହିଁ, ଅନାଦର କରିବେ ଜ୍ଞାନକୁ। ସେଥିପାଇଁ ଆମ ନବମ ନମ୍ବର ଅପରାଧ ହେଉଛି ସେଇଟା, ଅସଧାରଣ ବ୍ୟକ୍ତି ଭଗବାନ ନାମ ସମ୍ପର୍କରେ ଅଧିକ ଶିକ୍ଷା ଦେବା, ଇଏ ଗୋଟେ ଅପରାଧ ହେଇଯିବ। ଅର୍ଜୁନକୁ ମଧ୍ୟ ସେଇଭଳିଆ କହିଲେ ସମସ୍ତଙ୍କୁ କହିବ ନାହିଁ, ଯେଉଁମାନେ ଏଇଟାକୁ ଗ୍ରହଣ କରିବେ ତାଙ୍କୁ କହିବେ, ଯେଉଁ ଭକ୍ତ ସେମାନେ ଗ୍ରହଣ କହିବେ, ମଧ୍ୟ ଭକ୍ତେଷୁ ଅଭିଧା ସତି, ଇଏ ଭଗବାନଙ୍କର ଗୁପ୍ତ ଜ୍ଞାନକୁ ଭଗବାନ ଭକ୍ତମାନଙ୍କ ପାଖରେ ପ୍ରଚାର କରନ୍ତି, ସିଏ ତାଙ୍କଠାରୁ ଆଉ କିଏ ଅନ୍ୟ ଅତ୍ୟନ୍ତ କେହି ପ୍ରିୟ ନୁହନ୍ତି ଭଗବାନଙ୍କର। ନଚ ତସ୍ମାତ୍ ମନୁଷ୍ୟେଷୁ କଶ୍ଚିନ୍ ମେ ପ୍ରିୟକୃତମ, ତାହାଙ୍କଠାରୁ ଆଉ କିଏ ଅଧିକ ପ୍ରିୟ ନୁହନ୍ତି ଭଗବାନଙ୍କର। ଭଗବାନ କଥାକୁ ଯିଏ ପ୍ରଚାର କରନ୍ତି, ପ୍ରଚାରକମାନେ ଭଗବାନ କେତେ ପ୍ରିୟ ହେଇଥିବ ଜାଣିବା, ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ପ୍ରଚାର କଲେ ଭଗବାନ କଥାକୁ, ଭଗବାନଙ୍କର କେତେ ପ୍ରିୟ ହେଇଛୁ ଅନୁମାନ କରନ୍ତୁ। ସଖା ଏଇ ସଖ୍ୟଭାବ, ସଖ୍ୟଭାବରେ ଯେଉଁ ରହିଛି, ତେଣୁ ସଖୀ ଯେତେବେଳେ ବା ସଖା ଯେତେବେଳେ ସମ୍ବୋଧନ କରାଯାଏ ଏ ପ୍ରିୟ ଶବ୍ଦ। ଅର୍ଜୁନ କହିଲେ ଯେଉଁଭଳି ଭାବରେ ଅର୍ଜୁନକୁ ପ୍ରିୟ ନ ଲାଗିବ, ତାକୁ ସଖା ଯେତେବେଳେ ସମ୍ବୋଧନ କରିବେ ଭଗବାନ, ତାଙ୍କୁ ବହୁତ ଆନନ୍ଦ ଲାଗିବ। ସେହିଭଳି ଭାବରେ ଇଏ ତାଙ୍କୁ ସଖୀ ବୋଲି କହୁଛନ୍ତି, ସଖୀ ଉଷାମ, ଉଷାଙ୍କୁ କହୁଛନ୍ତି ସଖୀ, ଖାଲି ଯଦି ଡାକିଥାନ୍ତି ଉଷା କ'ଣ ହେଲା, ତାହେଲେ ଏତେ ଉତ୍ସାହ ହୁଏ ତ ତାଙ୍କର, ସେ ତାଙ୍କର ବହୁତ କ'ଣ ବହୁତ ପ୍ରିୟ ସଖୀ, ସିଏ ପ୍ରିୟ ସଖୀ। ତେଣୁ ଇଏ ଗୁପ୍ତ କଥାକୁ କହିବେ, ଗୁପ୍ତ କଥାକୁ ସମସ୍ତଙ୍କ କୁହାଯିବ ନାହିଁ, ତେଣୁ ଚିତ୍ରଲେଖାକୁ ସେ କହିବେ, ଆ ପରେ ବର୍ଣ୍ଣନା କରାଯିବ। ତେଣୁ ସଖୀ ଅପୃଚ୍ଛଦ ସଖୀ ମୂଷାମ, ହେ ସଖୀ, ବା ତାପରେ ମଧ୍ୟ କହିଦେ ଉଷା କ'ଣ ହେଲା, ସଖୀ ଉଷା, ଉଷାଙ୍କୁ ସଖୀ ବୋଲି ସମ୍ବୋଧନ କରି କହୁଛନ୍ତି, କୌତୂହଳମ ସମନ୍ୱିତ, ଏ ଯେଉଁ କହୁଛନ୍ତି ତାଙ୍କର ମଧ୍ୟ କୌତୂହଳ ହେଉଛି, କ'ଣ ହେଲା, କ'ଣ କ'ଣ କାରଣ, କ'ଣ ଶୋଇଥିଲ ତ, କ'ଣ ଗୋଟେ ସ୍ୱପ୍ନ ଦେଖିଲ ନା କ'ଣ, ସ୍ୱପ୍ନରେ କ'ଣ ଦେଖିଲ, ଏଇଭଳି ଭାବରେ ପଚାରୁଛନ୍ତି, କୌତୂହଳ ସମନ୍ୱିତ, କୌତୂହଳ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, କୌତୂହଳ ଗୋଟେ କୌତୂହଳ ଗୋଟେ ରହିଛି, କ'ଣ ହେବ ପରୀକ୍ଷାରେ, ପରୀକ୍ଷା ଦେଲେ ପରୀକ୍ଷା ଫଳ କ'ଣ ହେବ, ସେଥିପାଇଁ ଗୋଟେ କୌତୂହଳ ରହିଛି, କୌତୂହଳ ଜାଣିବା ପାଇଁ କ'ଣ ଏଇ ଜିନିଷଟା, ଏଇ ଜିନିଷଟା ଆମେ ଜାଣିନାହିଁ କ'ଣ ହେବ, ଏଇ ଗୋଟେ ଗୁପ୍ତ ଜିନିଷ, ସରପ୍ରାଇଜ୍ ତାକୁ କୁହାଯାଏ, ସରପ୍ରାଇଜ୍, ସରପ୍ରାଇଜ୍ ଦିଆଯିବ, ସେ କହିବେ ନାହିଁ ଆଗରୁ, କହିବେ ନାହିଁ, ଏଇଭଳି ଭାବରେ ସରପ୍ରାଇଜ୍ ଦିଅନ୍ତି, ଏସବୁ ରହିଛି, ଏ କୌତୂହଳ, କୌତୂହଳକୁ ବଢ଼େଇବେ, ତେଣୁ ଆଙ୍କର ମଧ୍ୟ କୌତୂହଳ ହେଉଛି, କ'ଣ ହେଲା, କ'ଣ ପାଇଁ ଏମିତି ବିହୁଳ ହେଉଛ, କୁହ କାହାକୁ ପଚାର, କାହାକୁ ଖୋଜୁଛ, କୁହ ଆସି, କୁହ ଆସି, କାହାକୁ ଖୋଜୁଛ, ଏଇଭଳି ଭାବରେ ସବୁ କଥା ହେଉଛି। ସବୁ ଜିନିଷ ତ ଆଉ ଗୋଟି ଗୋଟି କରି ବର୍ଣ୍ଣନା କରାଯିବନି ନା, ଏଇ ଯେଉଁ ସଂକ୍ଷେପରେ, ସଂକ୍ଷେପରେ ବହୁତ କଥା କୁହାଯିବ, ଏଇ ବିଦ୍ବତା, ବିଦ୍ବତା, ଏ ବିଦ୍ବତାର ଗୋଟେ ଲକ୍ଷଣ ହେଉଛି କ'ଣ, ପ୍ରକୃତ ବିଦ୍ୱାନ ବ୍ୟକ୍ତି କିଏ ନା, ସଂକ୍ଷେପରେ ଯିଏ ଅନେକ କଥା କହିପାରିବେ, ସଂକ୍ଷେପରେ କୁହାଯାଉଛି ଗୋଟିଏ ଶ୍ଳୋକରେ ଅନେକ ଅର୍ଥ ଆସିବ, ଆଚାର୍ଯ୍ୟମାନେ ଆର୍ ସେ ବିଭିନ୍ନ ପ୍ରକାର ଅର୍ଥ କରିଛନ୍ତି। ତ ତେଣୁ ଏଇଭଳି ଭାବରେ କୌତୁହଳ ସମନ୍ୱିତା କୌତୁହଳ ହେଇକରି ସେ ପଚାରୁଛନ୍ତି ସଖୀ କ'ଣ ହେଲା, ପଚାରୁଛନ୍ତି ସଖୀ ବୋଲି ସମ୍ବୋଧନ କରୁଛନ୍ତି କ'ଣ ହେଲା। ତେଣୁ ଏ ଶ୍ଳୋକ ଭାଷାରେ କୁହାଯାଉଛି ସୁନା ଶୁଭଦିନୀ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଇଏ ମିନିଷ୍ଟର ଯେଉଁ କୁମ୍ଭାଣ୍ଡ ଏଇଟିକୁ ମଧ୍ୟ ତାଙ୍କୁ ଶିବଜୀ ପ୍ରଦାନ କରିଥିଲେ, ଶିବଜୀଙ୍କର ପ୍ରିୟ ହେଉଛନ୍ତି ବାଣ, ତେଣୁ ତାଙ୍କର ପ୍ରିୟ କରିବା ପାଇଁ ତାଙ୍କୁ ରକ୍ଷା କରିବା ପାଇଁ କୁମ୍ଭାଣ୍ଡକୁ ଦେଇଥିଲେ ମିନିଷ୍ଟର। ଏ ପ୍ରକୃତ ମନ୍ତ୍ର ପ୍ରଦାନ କରିବେ, ମିନିଷ୍ଟରମାନେ କହିଲେ ମନ୍ତ୍ରକୁ ପ୍ରଦାନ କରିବେ, ଠିକ୍ ମନ୍ତ୍ର ପ୍ରଦାନ କଲେ ଠିକ୍ ମନ୍ତ୍ର ଅନୁସାରେ କାର୍ଯ୍ୟ କଲେ ତାହେଲେ ସେମାନେ ବିପଦ ରକ୍ଷା ପାଇଯିବେ। ତ୍ରାୟତେ ମନ୍ତ୍ର, ତ୍ର ଶବ୍ଦର ଅର୍ଥ ହେଉଛି ତ୍ରାୟତେ, ମନ୍ତ୍ର ଅର୍ଥ ମନକୁ ତ୍ରାଣ କରିବ, ଏ ମନ ଶବ୍ଦର ମନ୍ତ୍ର ଶବ୍ଦର ଅର୍ଥ ବ୍ୟାଖ୍ୟା କରାଯାଇଛି ଏଇଭଳି ଭାବରେ। ତେଣୁ ଏ କୁମ୍ଭାଣ୍ଡ ମଧ୍ୟ ସେଇଭଳି ଭାବରେ ଶିବଜୀ ପ୍ରଦାନ କରିଛି, ତାଙ୍କର ମଧ୍ୟ ବହୁତ ଜ୍ଞାନ ରହିଛି। ଏସବୁ କଥା ଆମ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କୁ ବର୍ଣ୍ଣନା କରାଯାଇଛି, ଭାଗବତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ମଧ୍ୟ ଏଇଭଳି ଭାବରେ କିଛି ଆମର ଯେତିକି ଜ୍ଞାନ ଅଛି ସେହି ଅନୁସାରେ କହିଲେ ସମୟ ହୋଇଗଲା, ଆମେ କିଛି ଭଗବାନ ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା।